ହରେ କୃଷ୍ଣ ହରେ ଭକ୍ତ ସଦାନନ୍ଦ ମାତୃବୃନ୍ଦ, ଆପଣମାନଙ୍କୁ ଆଜି ଆମର ଭଗବାନ ଗୌରାଙ୍ଗ ମହାପ୍ରଭୁଙ୍କର 536ତମ ଆବିର୍ଭାବ ଦିବସ ଉପଲକ୍ଷେ ଆମର ଅଭିନନ୍ଦନ ଧାମ ତରଫରୁ ଆପଣମାନଙ୍କୁ ସମସ୍ତ ସ୍ୱାଗତ ଜଣାଉଛୁ। ଆଜି ଭଗବାନଙ୍କର ଆବିର୍ଭାବ ହେବ ସନ୍ଧ୍ୟା ସମୟରେ, ତେଣୁ ସନ୍ଧ୍ୟା ସମୟରେ ଆବିର୍ଭାବ ପୂର୍ବରୁ ଆମେ ମହାପ୍ରଭୁଙ୍କର ଆଶୀର୍ବାଦ ପ୍ରୟୋଜନ ଇତ୍ୟାଦି ମହାପ୍ରଭୁଙ୍କ ବିଷୟରେ ସଂକ୍ଷେପରେ କିଛି ବର୍ଣ୍ଣନା କରିବା। 6ଟାରେ ଆମର ଅଭିଷେକ ହେବ, ତେଣୁ ସନ୍ଧ୍ୟାବେଳେ ଭଗବାନଙ୍କର ଆବିର୍ଭାବ ହୋଇଥିଲା। ଆଜିର ତିଥିରେ 1486 ମସିହାରେ ଆଜିର ଫାଲ୍ଗୁନ ପୂର୍ଣ୍ଣିମା ତିଥିରେ ସନ୍ଧ୍ୟା ସମୟରେ ଭଗବାନଙ୍କର ଆବିର୍ଭାବ ହୋଇଥିଲା। ସେ ତେଣୁ ଏ ଯେଉଁ ଭଗବାନ ଆସିଥିଲେ, ଏଣୁ ଆମର ଗୋଟେ ଦିନ ତଳେ ବୋଧେ ପ୍ରଭୁପାଦଙ୍କର ବାଣୀ ଥିଲା, ଭଗବାନ ରାମଚନ୍ଦ୍ର ବା ଭଗବାନ ବିଭିନ୍ନ ଅବତାର ସବୁ ଆସୁଛନ୍ତି, ଏସବୁ ଉଦ୍ଦେଶ୍ୟ ହେଉଛି ଆମକୁ କୃପା କରିବା ପାଇଁ। ସେହି ଭଗବାନଙ୍କ ବିଷୟରେ ଯେତେବେଳେ ଆମେ କଥା ହେଉଛେ, ସେ ଭଗବାନଙ୍କଠାରୁ ଭିନ୍ନ ନୁହନ୍ତି, ଭଗବାନ ବାଣୀ ରୂପରେ ବର୍ତ୍ତମାନ ଆମ ପାଖରେ ଉପସ୍ଥିତ ଅଛନ୍ତି। ଏ ଭଗବାନଙ୍କର କଥା ଯେତେବେଳେ ଆମେ କହୁଛେ, ସେ ଭଗବାନ ସେଠି ଉପସ୍ଥିତ ଅଛନ୍ତି, ତେଣୁ ଭଗବାନ ଆଉ ତାଙ୍କ କଥା ଭିତରେ କୌଣସି ତଫାତ ନାହିଁ। ତେଣୁ ସେ ଭଗବାନର ଆବିର୍ଭାବ ହେବେ ସନ୍ଧ୍ୟା ସମୟରେ, ଇଏ ହେଉଛି ନିତ୍ୟ। ଯେ 535 ବର୍ଷ ତଳେ ଭଗବାନ ଆବିର୍ଭାବ ହୋଇଥିଲେ ଆଉ ବର୍ତ୍ତମାନ ଆଉ ନାହାନ୍ତି ତା ନୁହଁ, ବର୍ତ୍ତମାନ ମଧ୍ୟ କେଉଁଠି ଭଗବାନଙ୍କର ଆବିର୍ଭାବ ଚାଲିଥିବ, ସେଥିପାଇଁ ଭଗବାନଙ୍କ ଲୀଳାକୁ ନିତ୍ୟ ବୋଲି କୁହାଯାଏ। ତେଣୁ ଏଇଟା କୁହାଯାଇଛି ଭଗବାନ ଯେଉଁ ଆସନ୍ତି, ଭଗବାନଙ୍କର କୌଣସି ନିୟମ ନାହିଁ, ଏ ନିୟମ ମାନିକରି ସେ ଆସିବେ ସେମିତି ନାହିଁ, କିନ୍ତୁ ତଥାପି ସେ ତାଙ୍କର ଗୋଟେ ରହିଛି, ଭଗବାନ ସେହିଭଳି ଭାବରେ ଆସନ୍ତି। ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି ଯେ ଅଷ୍ଟାବିଂଶ ଚତୁର୍ଯୁଗେ ଦ୍ୱାପର ଶେଷ, ବର୍ତ୍ତମାନ ସବୁ ରହିଛି ବ୍ରହ୍ମାଙ୍କର ଗୋଟେ ଦିନରେ 14 ଜଣ ମନୁ ଆସନ୍ତି। 14 ଜଣ ମନୁ ଯେଉଁ ଆସନ୍ତି, ପ୍ରତିଦିନ 14 ଜଣ ମନୁ ଆସନ୍ତି, ତେଣୁ ସେହି ମନୁ ସ୍ୱୟଂଭୁବ, ପ୍ରଥମ ହେଉଛି ସ୍ୱୟଂଭୁବ, ତାପରେ ସ୍ୱାରୁତିଷ, ଉତ୍ତମ, ତାମସ, ରହିବ ଇତ୍ୟାଦି, ଏହିଭଳି ଭାବରେ 14 ଜଣ ମନୁ ଆସନ୍ତି। ତେଣୁ ସପ୍ତମ ମନୁ ଯିଏ, ତାଙ୍କର ନାମ ହେଉଛି ବୈବସ୍ୱତ ମନୁ। ଏ ବୈବସ୍ୱତ ମନୁ ହେଉଛନ୍ତି ସୂର୍ଯ୍ୟଦେବଙ୍କର ପୁତ୍ର। ଭଗବତ ଗୀତାରେ ଭଗବାନ କହିଲେ, ଇମାଂ ବିବସ୍ୱତ ଯୋଗଂ ପ୍ରକ୍ତବାନ ହମ ଅଭୟମ ବିବସ୍ୱାନ ମନବେ ପ୍ରାହ ମନୁ ରିଖୁଆ କବି ବ୍ରବିତ। ଏହି ପ୍ରଥମେ ଭଗବତ ଗୀତାର ଜ୍ଞାନ ଭଗବାନ 12,40,000 ବର୍ଷ ପୂର୍ବେ ଦେଇଥିଲେ, ସୂର୍ଯ୍ୟ ଦେବତା ବିବସ୍ୱାନଙ୍କୁ ଦେଇଥିଲେ, ବିବସ୍ୱାନ ତାଙ୍କର ପୁତ୍ର ବୈବସ୍ୱତଙ୍କୁ ଦେଇଥିଲେ। ସେହି ବୈବସ୍ୱତ ହେଉଛନ୍ତି ସପ୍ତମ ମନୁ। ପ୍ରତି ମନୁଙ୍କର ତାଙ୍କର ଲାଇଫ୍ ସ୍ପାନ୍ ବା ତାଙ୍କର ଆୟୁଷ ବା ଅନ୍ତପକ୍ଷେ ତାଙ୍କର ଯେଉଁ ରହିଛି ଯେଉଁ ରାଜତ୍ୱ କରିବା, ରାଜତ୍ୱ କରିବେ, ସେଇଟା ହେଉଛି 71 ଦିବ୍ୟଯୁଗ। 71 ଦିବ୍ୟଯୁଗ, ଗୋଟେ ଦିବ୍ୟଯୁଗ ହେଉଛି ସତ୍ୟ ତୃତୀୟା ଦ୍ୱାପର କଳି ମିଶିଲେ ଗୋଟେ ଦିବ୍ୟଯୁଗ ହୁଏ। କେବଳ କଳିଯୁଗର ପରିମାଣ ହେଉଛି 432,000 ବର୍ଷ, ସେହିଭଳି ଭାବରେ ତା'ର 2 ଗୁଣ ହେଉଛି ଦ୍ୱାପର ଯୁଗର ପରିମାଣ, କଳିଯୁଗର 3 ଗୁଣ ହେଉଛି ତୃତୀୟା ଯୁଗର ପରିମାଣ, ଏବଂ କଳିଯୁଗର 4 ଗୁଣ ହେଉଛି ସତ୍ୟ ଯୁଗର ପରିମାଣ। ଏହିଭଳି ଭାବରେ ଯଦି ଆମେ ମିଶାଇବା ସତ୍ୟ ତୃତୀୟା ଦ୍ୱାପର କଳି, ତାହେଲେ ସେ ସମୟ ଆସିବ 43,20,000 ବର୍ଷ। ତେଣୁ ଏହିଭଳି ଭାବରେ 71 ଦିବ୍ୟଯୁଗ ତାଙ୍କର ସେମାନେ ଏଇ ସବୁ ଧାରାଧାମରେ ସବୁ ତାଙ୍କର ଲୀଳା କରନ୍ତି ବା ତାଙ୍କର ଯେଉଁ ରହିଛି ଶାସନ କରନ୍ତି, ମନୁ ଶାସନ, ମନୁଙ୍କର ସେ ସବୁ ପ୍ରବର୍ତ୍ତନ ଇତ୍ୟାଦି କରିବେ, ସବୁ ମନୁ ସଂଗୀତା ଇତ୍ୟାଦି ସବୁ ରହିଛି। ତେଣୁ ଏହିଭଳି ଭାବରେ 28ତମ ଦ୍ୱାପର ଯେତେବେଳେ ଆସେ, ପ୍ରଥମ ଗଲା ଦ୍ୱାପର ଗଲା, ଦ୍ୱିତୀୟ ଗଲା, ତୃତୀୟ ଗଲା, ଏହିଭଳି ଭାବରେ 28ତମ ଦ୍ୱାପର ଯେତେବେଳେ ଆସେ, ସେହି ସମୟରେ ଭଗବାନ କୃଷ୍ଣ ଆସନ୍ତି। ସେଇଟା କୁହାଯାଇଛି ଯେ ଅଷ୍ଟାବିଂଶ ଚତୁର୍ଯୁଗେ ଦ୍ୱାପର ଶେଷ, ବ୍ରଜେର ସହିତ ହେ କୃଷ୍ଣର ପ୍ରକାଶ, ଭଗବାନ କୃଷ୍ଣ ଆସନ୍ତି। ଭଗବାନ ସବୁ ଦ୍ୱାପରରେ ଆସନ୍ତି ନାହିଁ, ଭଗବାନ କେବଳ ସପ୍ତମମାନଙ୍କର 28ତମ ଦ୍ୱାପରରେ ଆସନ୍ତି, ଅନ୍ୟମାନଙ୍କର ବା ସପ୍ତମମାନଙ୍କର ସବୁ ଦ୍ୱାପରରେ ସେ ଆସନ୍ତି ନାହିଁ। ତେଣୁ ଆଜି 5000 ବର୍ଷ ତଳେ ସେ ଆସିଥିଲେ, ଭଗବାନ କୃଷ୍ଣ ଆସିଥିଲେ। ଏ 28ତମ ଦ୍ୱାପର ସରିକି କଳିର 5535 ବର୍ଷ ଗଲା, ଆଉ ବାକି ରହିଲା 432 ମାଇନସ୍ କରି ଯେତିକି ସେତିକି ରହିଲା ଆହୁରି। ତେଣୁ ଏଇଭଳି ଭାବରେ ଭଗବାନ ଯେତେବେଳେ ଆସି କୃଷ୍ଣଙ୍କ ଲୀଳା ସବୁ ଆପଣମାନେ ତ ଜାଣନ୍ତି, ଆମେ କୃଷ୍ଣଙ୍କ ଲୀଳା କୃଷ୍ଣଙ୍କ ଆବିର୍ଭାବ କହିବା। ତେଣୁ ଏଇଭଳି ଭାବରେ ଭାଗବତ ଦଶମ ସ୍କନ୍ଧରେ 9ଟି ଅଧ୍ୟାୟରେ ଭଗବାନଙ୍କ ଲୀଳା ସବୁ ବର୍ଣ୍ଣନା କରାଯାଇଛି। 11 ବର୍ଷ କାଳ ଭଗବାନ ବୃନ୍ଦାବନରେ ଲୀଳା କଲେ, 18 ବର୍ଷ କାଳ ଭଗବାନ ମଥୁରାରେ ଲୀଳା କଲେ, ପାଖାପାଖି 100 ବର୍ଷ ଭଗବାନ ଦ୍ୱାରକାରେ ଲୀଳା କଲେ, ପାଖାପାଖି 128 ବର୍ଷ ଭଗବାନ ଲୀଳା କଲେ। ତେଣୁ ଏଇଭଳି ଭାବରେ ଭଗବାନ ଏଇଭଳି ଭାବରେ ବିହାର କରିକରି ତାଙ୍କ ଧାମକୁ ଚାଲିଗଲେ, ତାଙ୍କ ଧାମକୁ ଚାଲିଗଲେ ବର୍ଣ୍ଣନା କରାଯାଇଛି। ଯଥେଷ୍ଟ ବିହରୀ କୃଷ୍ଣ ତାଙ୍କର ଧାମକୁ ଯେଉଁ ଚାଲିଗଲେ, ତାଙ୍କ ଧାମକୁ ଚାଲିଗଲେ, ତେଣୁ ଏଠି କୁହାଯାଇଛି ଅନ୍ତର୍ଧ୍ୟାନ କରି ମନେ କରେ ଅନୁମାନ। ତାଙ୍କର ଧାମକୁ ଯେଉଁ ଯାଇଛନ୍ତି ଗୋଲୋକ ଧାମ, ଏ ଭୌତିକ ଜଗତରେ ଯେତେବେଳେ ଆସନ୍ତି ସେ ଗୋକୁଳ, କିନ୍ତୁ ତାଙ୍କର ଧାମ ଯେଉଁ ଗୋଲୋକ ଧାମ, ଗୋଲୋକ ନାମନି ନିଧାମନି ତଳେ ଚତସ୍ୟ ଦେବୀ ମହେଶ ହରିଧାମ ସୁତେ ସୁତେଷୁ ତେ ତେ ପ୍ରଭାମ ଚୟା ଗୀତା ସୁଧେନ ଗୋବିନ୍ଦ ମହାଦି ପୁରୁଷଂ ତମଂ ଧଜାମି। ଏ ବ୍ରହ୍ମ ସଂହିତାରେ ବ୍ରହ୍ମା ଏଇଟା ବର୍ଣ୍ଣନା କରିଛନ୍ତି। ଏଇ ସବୁଠୁ ଶ୍ରେଷ୍ଠ ଧାମ ଯେଉଁ ରହିଛି ଗୋଲୋକ ଧାମ, ସେଇଠି ଭଗବାନ ତାଙ୍କର ନିତ୍ୟ ଧାମ, ସେଇଟା ସେଇଠି ସବୁବେଳେ ସେ ରହିଥାନ୍ତି, ବର୍ତ୍ତମାନ ମଧ୍ୟ ସେଇଠି ଅଛନ୍ତି। ତେଣୁ ନିଜକୁ ବିସ୍ତାର କରନ୍ତି ଭଗବାନ, ତେଣୁ ସେଇଠି ଯାଇକିରି ଚିନ୍ତା କରୁଛନ୍ତି ଯେ ଯଥେଷ୍ଟ ବିହାରୀ କୃଷ୍ଣ କରେ ଅନ୍ତର୍ଧ୍ୟାନ, ଅନ୍ତର୍ଧ୍ୟାନୀ କରେ ଅନ୍ତର୍ଧ୍ୟାନ କରି ମାନେ କରେ ଅନୁମାନ। ସେଠି ଯାଇକି ଚିନ୍ତା କରୁଛନ୍ତି ଭଗବାନ, କହୁଛନ୍ତି ଚିରକାଳ ନାହିଁ କରି ପ୍ରେମ ଭକ୍ତି ଦାନ ଭକ୍ତି ବିନା ଜଗତର ନାହିଁ ଅବସ୍ଥାନ। ଏଇଭଳି ଭାବରେ ଭଗବାନ ଚିନ୍ତା କରୁଛନ୍ତି, ଯେଉଁ କୃଷ୍ଣ ପ୍ରେମ ଭଗବାନ କୃଷ୍ଣ ମଧ୍ୟ ଦେଇନଥିଲେ, କାହିଁକିନା ସେ ଜାଣିନଥିଲେ ସେ କୃଷ୍ଣ ପ୍ରେମ କିଭଳି। ଏ ରାଧାରାଣୀଙ୍କର ତତ୍ତ୍ୱ, ଏ ଗୌରାଙ୍ଗ ମହାପ୍ରଭୁଙ୍କ ତତ୍ତ୍ୱ ହେଉଛି ଏଇଟା, ଏଇଟା ରାଧାରାଣୀ ଜାଣନ୍ତି କିନ୍ତୁ ଭଗବାନ କୃଷ୍ଣ ଜାଣନ୍ତି ନାହିଁ। ବହୁତ ଗଭୀର ତତ୍ତ୍ୱ ରହିଛି, ଆମେ କିଛି ସଂକ୍ଷେପରେ ବର୍ଣ୍ଣନା କରିବା। ତେଣୁ ଏଇଭଳି ଭାବରେ ସେ କହୁଛନ୍ତି ବହୁତ ଅନର୍ପିତ ଚରିଂ ଚିରା ଚୈତନ୍ୟ ଚରିତାମୃତରେ ଗ୍ରନ୍ଥରେ କବି କୃଷ୍ଣଦାସ କବିରାଜ ସ୍ୱାମୀ 6ଟି ଶ୍ଳୋକରେ ଭଗବାନଙ୍କ ଲୀଳାକୁ ସଂକ୍ଷେପରେ ବର୍ଣ୍ଣନା କରିଦେଇଛନ୍ତି ମଙ୍ଗଳାଚରଣରେ। ଏ 6ଟି ଶ୍ଳୋକ ଯେଉଁ ରହିଛନ୍ତି, ଗୋଟେ ହେଉଛି ଆଶୀର୍ବାଦ, ଗୋଟେ ନମସ୍କାର, ଆଉ ଗୋଟେ ହେଉଛି ବସ୍ତୁ ନିର୍ଦ୍ଦେଶ। ଏ 3ଟି ଜିନିଷରେ ମଙ୍ଗଳାଚରଣ ହୁଏ। ତେଣୁ ଚୈତନ୍ୟ ଚରିତାମୃତରେ ଯେଉଁ ଭଗବାନ କୃଷ୍ଣଦାସ କବିରାଜ ସ୍ୱାମୀ ପାଠକମାନଙ୍କୁ ଯେଉଁ ଆଶୀର୍ବାଦ ଦେଇଛନ୍ତି, ସେଇଥିରେ ଭଗବାନଙ୍କ ଆବିର୍ଭାବର ବହିରଙ୍ଗ କାରଣ ବର୍ଣ୍ଣନା କରାଯାଇଛି, ଗୌଣ କାରଣ ବର୍ଣ୍ଣନା କରାଯାଇଛି। ଏଥିରେ ସେ କହିଛନ୍ତି ଅନର୍ପିତ ଚରିଂ ଚରା କରୁଣୟାବତୀର୍ଣ୍ଣ କଳୁ ସମର୍ପୟିତୁ ଉନ୍ନତ ଉଜ୍ଜଳ ରସାନ୍ ସୁଭକ୍ତି ଶ୍ରିୟଂ ହରି ପୁରଟ ସୁନ୍ଦର ଦ୍ୱିତି କଦମ୍ବ ସନ୍ଦୀପିତ ସଦା ହୃଦୟ କାନ୍ଦରେ ସ୍ୱରଦୁଭ ସତୀନନ୍ଦନ। ଆପଣମାନ ହୃଦୟରେ ସବୁବେଳେ ସତୀନନ୍ଦନ ଆବିର୍ଭୂତ ହୁଅନ୍ତୁ। ଏଇଭଳି ଭାବେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଆପଣମାନଙ୍କୁ ଆଶୀର୍ବାଦ ଦେଇଛନ୍ତି, ଯେଉଁମାନେ ଚୈତନ୍ୟ ଚରିତାମୃତର ଶ୍ରୋତା ଯେଉଁମାନେ ବା ପାଠକ ତାଙ୍କୁ ଆଶୀର୍ବାଦ ଦେଇଛନ୍ତି। ଇଏ ହେଉଛି ଭଗବାନଙ୍କ ଆବିର୍ଭାବ ଗୌଣ କାରଣ। ଭଗବାନ ଏ କୃଷ୍ଣ ପ୍ରେମ ନିଜେ ଜାଣିପାରୁନାହାନ୍ତି, ସେ କୃଷ୍ଣ ପ୍ରେମଟା କିଭଳି, ତେଣୁ ସେ ଚିନ୍ତା କରୁଛନ୍ତି ଯେ ଯେଉଁ ଭଗବାନ ଚିନ୍ତା କରୁଛନ୍ତି, ଲୋକମାନେ ତ ଜାଣିନାହାନ୍ତି କୃଷ୍ଣ ପ୍ରେମ କ'ଣ, ଆଉ ସେ କ'ଣ ମୋତେ ପ୍ରେମ କରିବେ। ତେଣୁ ଭଗବାନ ଚିନ୍ତା କରୁଛନ୍ତି ଆସିବା ପାଇଁ କି ଆମ ପାଇଁ, ଏଇଟା ଗୌଣ କାରଣ। ଭଗବାନ ଯେଉଁ ଆସନ୍ତି ଅନେକ କାରଣ ରହିଛି, ଏଇଟାକୁ ଦୁଇ ଭାଗରେ ବିଭକ୍ତ କରାଯାଉଛି, ଗୋଟେ ଗୌଣ କାରଣ, ଗୋଟେ ହେଉଛି ମୁଖ୍ୟ କାରଣ। ଇଏ ହେଉଛି ଗୌଣ, ଆମ ପାଇଁ ଭଗବାନ ଆସନ୍ତି। ଆମେ ଶୁଣୁଥିଲେ ଦଶମ ସଂତୀର୍ତ୍ତି ସେଠାରେ ବର୍ଣ୍ଣନା କରି ଅନୁଗ୍ରହାୟ ଭକ୍ତାନା, ଭକ୍ତମାନଙ୍କୁ ଅନୁଗ୍ରହ କରିବା ପାଇଁ ଭଗବାନ ଆସନ୍ତି। ଇଏ ହେଉଛି ଭକ୍ତମାନଙ୍କ ପାଇଁ, ଭକ୍ତମାନଙ୍କର ପାଇଁ ତାଙ୍କ ସେଇଟା ଆସନ୍ତି, ଏଇଟା ହେଉଛି ଗୌଣ କାରଣ। ତେଣୁ ସେଇଠି କୁହାଯାଉଛି ଭଗବାନ ଚିନ୍ତା କରୁଛନ୍ତି ଆସନ୍ତି, ଯେମିତି ଆପଣ ମାନସୁଣୀ ସିଂହ ଗୀତାରେ ଯେ ପରିତ୍ରାଣାୟ ସାଧୁନା ବିନାଶାୟ ଚତୁଷ୍କୃତାମ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମ ଯୁଗେ ଯୁଗେ, ପ୍ରତି ଯୁଗରେ ସେ ଆସନ୍ତି, ଏଇଟା ହେଉଛି ଆମ ପାଇଁ ସେ ଆସନ୍ତି, ପରିତ୍ରାଣ ସାଧୁମାନଙ୍କୁ ଆନନ୍ଦ ପ୍ରଦାନ କରନ୍ତି। ଆଜି ଆପଣମାନେ ସେ ଭଗବାନ ଲୀଳା ଶ୍ରବଣ କରୁଛନ୍ତି। ଆଜି ସାରା ପୃଥିବୀରେ ପ୍ରଭୁପାଦଙ୍କ କୃପାରୁ ଯେତେ ଇସ୍କନ ସେଣ୍ଟର ଅଛି ସେ ପୃଥିବୀର ବିଭିନ୍ନ ସ୍ଥାନରେ ପ୍ରଭୁପାଦ ଥିଲାବେଳେ 108 କେନ୍ଦ୍ର ଫାଉଣ୍ଡେସନ ଦେଇଥିଲେ, ବର୍ତ୍ତମାନ 600 ଉର୍ଦ୍ଧ୍ୱ ସେଣ୍ଟର ହୋଇଗଲାଣି, ଆହୁରି ମଧ୍ୟ ଅଧିକ ହୋଇଗଲାଣି। ସବୁଠି ହିଁ ଆଜି ଭଗବାନ କଥା ଚାଲିଥିବ, ସବୁଠି ହିଁ ଭକ୍ତମାନେ ଭଗବାନ ଲୀଳାକୁ ଆସ୍ୱାଦନ କରୁଛନ୍ତି। ତେଣୁ ସେ ଭଗବାନ ଯେଉଁ ଆସିବେ, ଇଏ କୁହାଗଲା ସାଧୁମାନଙ୍କୁ ଆନନ୍ଦ ପ୍ରଦାନ କରିବେ, ତାଙ୍କ ଲୀଳା ମାଧ୍ୟମରେ ତାଙ୍କର କଥା ଶ୍ରବଣ ମାଧ୍ୟମରେ ଏ ସାଧୁମାନଙ୍କୁ ଆନନ୍ଦ କରିବେ, ପ୍ରଦାନ କରିବେ। ପରିତ୍ରାଣାୟ ସାଧନ ବିନାଶାୟ ଚତୁଷ୍କୃତା, ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ ତାଙ୍କୁ ବିନାଶ କରିବେ, କିନ୍ତୁ ତାଙ୍କୁ ଯେଉଁ ବିନାଶ କରିବେ ତାଙ୍କ ପ୍ରତି ନିଷ୍ଠୁରତା ସେଇଟା ନୁହଁ, ଭଗବାନ ସେଇଟା ମଧ୍ୟ କୃପା, ତାଙ୍କୁ ମଧ୍ୟ ଶ୍ରେଷ୍ଠ ଗତି ପ୍ରଦାନ କରିବେ। ଏବଂ ଧର୍ମ ସ୍ଥାପନ କରିବେ, ଧର୍ମ ସଂସ୍ଥାପନାର୍ଥାୟ ଧର୍ମକୁ ସ୍ଥାପନ କରିବେ। ତେଣୁ ସେହିଭଳି ଭାବରେ ଭଗବାନ ଏହି ତିନୋଟି କାରଣ ପାଇଁ ଆସନ୍ତି, ଭଗବାନ ଆମ ପାଇଁ ଆସନ୍ତି। ଏବଂ ଯେଉଁ ଧର୍ମ ଯୁଗ ଧର୍ମ, ପ୍ରତି ଯୁଗରେ ଭଗବାନ ଯେଉଁ ଆସନ୍ତି ଯୁଗ ଧର୍ମ ସ୍ଥାପନ କରନ୍ତି। ତେଣୁ ଯୁଗ ଧର୍ମ ପ୍ରବର୍ତ୍ତାମ ନାମ ସଂକୀର୍ତ୍ତନ ଚାରି ଭାବ ଭକ୍ତି ଦିଆ ନାଚାମ ଭୁବନ ଆପଣି କରି ମୁଁ ଭକ୍ତ ଭାବ ଅଙ୍ଗୀକାରେ ଆପଣିଆ ଚରି ଭକ୍ତି ଶିଖାମ ସବାରେ। ଭଗବାନ ତାଙ୍କର ଗୋଲକଧାମରେ ଏଭଳି ଭାବେ ଚିନ୍ତା କରୁଛନ୍ତି, ଦ୍ୱାପର ଯୁଗର ଅନ୍ତିମ ସମୟରେ ତ ଚାଲିଗଲେ ଭଗବାନ, କଳି ଯୁଗର ପ୍ରଥମ ସନ୍ଧ୍ୟାରେ ଭଗବାନ ଏଇଭଳି ଭାବେ ଚିନ୍ତା କରୁଛନ୍ତି ଯେ ମୁଁ ଯେଉଁ ଯିବି ଯୁଗ ଧର୍ମ ପ୍ରବର୍ତ୍ତନ କରିବି। ଯୁଗ ଧର୍ମ ହେଉଛି ଭଗବାନ ନାମ କୀର୍ତ୍ତନ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଏବଂ ଚାରିଭାବ ଭକ୍ତି ଦିଆ ନା ଚାମ ଭୁବନ, ଚାରିଭାବ ଯେଉଁ ରହିଛି ଦାସ୍ୟ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ, ଏହି ଚାରିଭାବ ଭକ୍ତି ପ୍ରଦାନ କରି ସମସ୍ତଙ୍କୁ ନଚେଇବେ। ପ୍ରକୃତିରେ ଆଜି ସମସ୍ତେ ସାରା ବିଶ୍ୱର ଲୋକମାନେ ନୃତ୍ୟ କରୁଛନ୍ତି ଭଗବାନ ପାଇଁ, ବରଂ ମହାପ୍ରଭୁଙ୍କ କୃପାରୁ ସବୁଠି ସାରା ପୃଥିବୀରେ ସମସ୍ତେ ନୃତ୍ୟ କରୁଛନ୍ତି। ଏବଂ ଭଗବାନ ଯେ ଭଗବାନ କୃଷ୍ଣ ଯେଉଁ ଆସିଲେ ସେ ଖାଲି କହିଦେଲେ, ଉପଦେଶ ଦେଇଦେଲେ ତୁମେ ଏଇଆ କର, ଯେମିତି ଅର୍ଜୁନ କହିଲେ ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମ ଏକମ୍ ଶରଣମ୍ ବ୍ରଜ, ଭଗବାନ କଥାରେ କହିଦେଲେ କିନ୍ତୁ ଭଗବାନ ଚିନ୍ତା କରୁଛନ୍ତି ମୁଁ ଯଦି ଆଚରଣ ନ କରିବି ଲୋକମାନେ ବୁଝିପାରିବେ ନାହିଁ। ଆପଣେ ନା କହିଲେ ଧର୍ମ ଶିଖାମ ନା ଯାର ଏଇ ତ ସେ ଦାନ୍ତ ଗୀତା ଭାଗବତେ ଗାୟ। ଭଗବାନ ନିଜେ ଯଦି ଆଚରଣ ନ କରିବେ ତାହେଲେ ଶିକ୍ଷାଟା ଠିକ୍ ଭାବରେ ହେବନି, ପୂର୍ଣ୍ଣ ହେବ ନାହିଁ, ଖାଲି ଥିଓରିଟିକାଲ ହେଇଯିବ। ତେଣୁ ଭଗବାନ ନିଜେ ଆସିଲେ ସେହି ଭକ୍ତିକୁ ଯେ ପ୍ରଚାର କରେ, ନିଜେ ସେଠାକୁ ଆସ୍ୱାଦନ କଲେ, ଆପଣ କରି ମୁଁ ଭକ୍ତ ଭାବ ଅଙ୍ଗୀକାରେ, ଭଗବାନ ଯେଉଁ ଆସନ୍ତି କଳି ଯୁଗରେ ନିଜକୁ ଭଗବାନ ବୋଲି ପ୍ରକାଶ କରନ୍ତି ନାହିଁ। ତେଣୁ ଭଗବାନଙ୍କର ଗୋଟିଏ ନାମ ହେଉଛି ତ୍ରିଯୁଗ, ଚତୁର୍ଯୁଗରେ ଚାରିଯୁଗରେ ଆସିଲେ ମଧ୍ୟ ଭଗବାନଙ୍କର ଗୋଟିଏ ନାମ ହେଉଛି ତ୍ରିଯୁଗ, କାହିଁକିନା କଳି ଯୁଗରେ ଯେତେବେଳେ ଆସନ୍ତି ସେତେବେଳେ ସେ ଛନ୍ନ ଅବତାରରେ ଆସନ୍ତି। ଏ ଶ୍ଳୋକଟି ଭାଗବତ 70 ସ୍କନ୍ଧ 9 ଅଧ୍ୟାୟରେ ପ୍ରହ୍ଲାଦ ମହାରାଜ ଭଗବାନ ନୃସିଂହଦେବଙ୍କ ସ୍ତୁତିରେ କହିଥିଲେ, ଛନ୍ନ କଳୌ ଯଦ ଅବଭବ ତ୍ରିଯୁଗତ ସତ୍ୱମ, ଆପଣ କଳି ଯୁଗରେ ଯେଉଁ ଆସନ୍ତି ଛନ୍ନ ଅବତାରରେ ଆସନ୍ତି। ଏମିତି ତ ଭଗବାନ କେହି ଜାଣନ୍ତି ନାହିଁ, ଖୁବ୍ କ୍ୱଚିତ ଲୋକ ଜାଣନ୍ତି। ଆଉ ଭଗବାନ ଯେତେବେଳେ ଛନ୍ନ ଅବତାରରେ ଆସିବେ ଆଉ କିଏ ଜାଣିବେ ତାଙ୍କୁ, ତେଣୁ ଭକ୍ତମାନେ ହିଁ ଜାଣିବେ। ତେଣୁ ଏହିଭଳି ଭାବରେ ଯୁଗଧର୍ମ ଯେଉଁ ରହିଛି, ଯୁଗଧର୍ମ ତାଙ୍କର ଅଂଶ ମଧ୍ୟ ଅଂଶମାନେ ମଧ୍ୟ ପ୍ରଚାର କରିପାରିବେ ବା ସ୍ଥାପନ କରିପାରିବେ। କିନ୍ତୁ ଆମା ବିନା ଅନ୍ୟ ନାଁରେ ବ୍ରଜ ପ୍ରେମ ଦିତେ, ଭଗବାନଙ୍କ ବିନା ଆଉ କେହି ସେ ବ୍ରଜ ପ୍ରେମ ଦେଇପାରିବେ ନାହିଁ। ତେଣୁ ଇଏ ହେଉଛି ଭଗବାନଙ୍କ ଆସିବାର, ଇଏ ହେଉଛି ବହିରଙ୍ଗା କାରଣ, ଏଗୁଡ଼ି ହେଉଛି ଭଗବାନଙ୍କର ଅନ୍ତରଙ୍ଗା କାରଣ ରହିଛନ୍ତି। ସେ ଅନ୍ତରଙ୍ଗା କାରଣଟି କ'ଣ, କୃଷ୍ଣ କବିରାଜ ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି। ସେ କହୁଛନ୍ତି ଯେ ଏଇ ଯେଉଁ ମୁଁ ଯେଉଁ କହିଥିଲି ରାଧା ଭାବ ଯେଉଁ ରହିଛି, ରାଧାଙ୍କର ଯେଉଁ ଭଗବାନଙ୍କୁ ଭକ୍ତି କରୁଛନ୍ତି ବା ପ୍ରେମ କରୁଛନ୍ତି, ସେ ଭାବଟା କୃଷ୍ଣ ଜାଣିପାରୁନାହାନ୍ତି। କାରଣ କୃଷ୍ଣ ହେଉଛନ୍ତି ପ୍ରେମର ବିଷୟ ଏବଂ ରାଧାରାଣୀ ହେଉଛନ୍ତି ପ୍ରେମର ଆଶ୍ରୟ, ଆଶ୍ରୟ ତତ୍ତ୍ୱ। ଗୁରୁଦେବ ହେଉଛନ୍ତି ଆଶ୍ରୟ ତତ୍ତ୍ୱ, ଭଗବାନ ହେଉଛନ୍ତି ବିଷୟ ତତ୍ତ୍ୱ। ସାକ୍ଷାଦରିତ୍ୱେନ ସମସ୍ତ ଶାସ୍ତ୍ରୈ ଉକ୍ତସ୍ତଥାବିନ୍ଦୁ ଭଗବାନ ହରି, କିନ୍ତୁ ସେ ହେଉଛନ୍ତି ଆଶ୍ରୟ ତତ୍ତ୍ୱ ଆଉ ଭଗବାନ ହେଉଛନ୍ତି ବିଷୟ ତତ୍ତ୍ୱ। ବିଷୟ ତତ୍ତ୍ୱ ଠାରୁ ଭଗବାନ ସେ କହୁଛନ୍ତି ଆଶ୍ରୟ ତତ୍ତ୍ୱର ଯେଉଁ ରହିଛି ଆନନ୍ଦ ରହିଛି, ବିଷୟ ତତ୍ତ୍ୱ ଠାରୁ ବିଷୟ ଠାରୁ ସେ ଆଶ୍ରୟ ତତ୍ତ୍ୱ ଆନନ୍ଦ ହେଉଛି କୋଟି ଗୁଣ ଅଧିକା, କୋଟି ଗୁଣ ଅଧିକା। ତେଣୁ ଭଗବାନଙ୍କ ଲୋଭ ହେଲା, ଭଗବାନଙ୍କର ଲୋଭ ହେଲା ଶ୍ରୀ ରାଧାୟା ମହିମା କିଦୃ ସମ୍ବା ନୈବା ସ୍ୱାଦ୍ୟୋ ହେନାଦ୍ଭୁତ ମଧୁରିମା କିଦୃ ସମ୍ବା ମଧ୍ୟ ସୌଖ୍ୟ ଚାଷଂ ମଧୁନୁଭବ କିଦୃ ସଂବିତ ଲୋଭା ତଦ୍ଭାବାଢ଼୍ୟ ସମଜନୀ ସଚି ଗର୍ଭ ସିନ୍ଧୁ ହରିନ୍ଦୁ। ଏ ଭଗବାନ ଯେଉଁ ଲୀଳା କଲେ, ଭଗବାନ କୃଷ୍ଣ 125 ବର୍ଷରୁ ଟିକେ ଉର୍ଦ୍ଧ ଲୀଳା କଲେ, 129 ବର୍ଷ ପାଖାପାଖି, ଏହିଭଳି ଭାବରେ ଅନେକ ଲୀଳା କଲେ ଭଗବାନ, ଲୀଳା ପୁରୁଷୋତ୍ତମ ସିଏ। ଏବଂ ଭଗବାନ ରାମଚନ୍ଦ୍ର ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ, ଏବଂ ଭଗବାନ ଚୈତନ୍ୟ ମହାପ୍ରଭୁ ହେଉଛନ୍ତି ପ୍ରେମ ପୁରୁଷୋତ୍ତମ, ତିନି ପୁରୁଷୋତ୍ତମ। ବନ୍ଦେ ମହାପୁରୁଷତେ ଚରଣାରବିନ୍ଦମ୍ 115 ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି। ଗୋଟିଏ ଶ୍ଳୋକରେ ତିନି ଜଣଙ୍କର କଥା କୁହାଯାଇଛି, ଭଗବାନ ରାମଚନ୍ଦ୍ର, ଭଗବାନ କୃଷ୍ଣ ଏବଂ ଭଗବାନ ମହାପ୍ରଭୁ। ତେଣୁ ଏଇଭଳି ଭାବରେ ସେ ହେଉଛନ୍ତି ମହାପୁରୁଷ। ତେଣୁ ଭଗବାନ ଯେଉଁ ଆସିଲେ ସେ ତାଙ୍କର ଏଇ ତିନୋଟି ବାଞ୍ଛା ପୂର୍ଣ୍ଣ ହେଇପାରିଲା ନାହିଁ। ତିନ ବାଞ୍ଛା ଅଭିଳାଷୀ ସଚିଗର୍ଭ ପରକାଶ ସଙ୍ଗେ ଲୟା ପାରିଷଦ ଗଣ, ତିନୋଟି ବାଞ୍ଛା ରହିଗଲା ଭଗବାନଙ୍କର। ଇଏ ହେଉଛି କ'ଣ ଏଇଟାକୁ କହୁଛନ୍ତି ତିନୋଟି ବାଞ୍ଛା, କ'ଣ କ'ଣ ସେଇଟା? ପ୍ରଥମ ବାଞ୍ଛା ହେଉଛି ଶ୍ରୀ ରାଧାୟା ପ୍ରଣୟ ମହିମା କିଦୃଶଂ ବା ନୈବା। ମହାପ୍ରଭୁଙ୍କର ଜୀବନୀକୁ ଯଦି ଆମେ ସଂକ୍ଷେପରେ କୁହାଯିବ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହିଛନ୍ତି ଗୋଟିଏ ଶ୍ଳୋକରେ ମହାପ୍ରଭୁଙ୍କ ଲୀଳାକୁ ସଂକ୍ଷେପରେ ବର୍ଣ୍ଣନା କରିଦେଇଛନ୍ତି। କ'ଣ? ନାରାଧ୍ୟ ଭଗବାନ ବ୍ରଜେଶ ତନୟ ତଦ୍ଧାମ ବୃନ୍ଦାବନମ ରମ୍ୟା କାଚିତ ଉପାସନା ବ୍ରଜବୋଧ ବର୍ଗେଣ ଯା କଳ୍ପିତା ଶ୍ରୀମଦ ଭାଗବତମ ପ୍ରମାଣ ଅମଳମ ପ୍ରେମା ପୁମାତ ମହାନ ଶ୍ରୀ ଚୈତନ୍ୟ ମହାପ୍ରଭୁର ମତବିଦମ ତତ୍ରାଦରଣ କର। ଇଏ ହେଉଛି ମହାପ୍ରଭୁଙ୍କ ଲୀଳାକୁ, ମହାପ୍ରଭୁ ଭଗବାନ ତ ଆସିଲେ 125 ବର୍ଷ 29 ବର୍ଷ କାଳ ଲୀଳା କଲେ, କିନ୍ତୁ ମହାପ୍ରଭୁ ଆହୁରି ଛୁଟେଇ ଦେଲେ। କାରଣ ଯୁଗ ଯେତେବେଳେ କମି ଯାଉଛି, ଯୁଗର ପରିବର୍ତ୍ତନରେ ଆୟୁଷ କମି କମିକି ଆଜି ଆସୁଛି। ସତ୍ୟଯୁଗରେ ଲୋକମାନଙ୍କର ଆୟୁଷ ଥିଲା ଲକ୍ଷେ ବର୍ଷ, କମି କମି ବର୍ତ୍ତମାନ କଳିଯୁଗରେ ହେଉଛି 100 ବର୍ଷ, ସିଏ ମଧ୍ୟ ଆସ୍ତେ ଆସ୍ତେ କମିଯିବ। ଆସ୍ତେ ଆସ୍ତେ ଏଭଳି ସମୟ ଆସିବ ଯେତେବେଳେ 50 ବର୍ଷ ହେଇଗଲେ ସେ ସବୁଠାରୁ ବୃଦ୍ଧ ବ୍ୟକ୍ତି ବୋଲି କୁହାଯିବ। ଭାଗବତ ଦ୍ୱାଦଶ ସ୍କନ୍ଧ ବର୍ଣ୍ଣନା କରାଯାଇଛି 320 ପରମାୟୁ କଳୁ ନୁଣାମ, 50 ବର୍ଷ ହେଇଗଲେ ସେ ସବୁଠାରୁ ବୃଦ୍ଧ ବ୍ୟକ୍ତି ହେଇଯିବେ। ତେଣୁ ମହାପ୍ରଭୁ ମଧ୍ୟ ଯୁଗ ଧର୍ମ ପ୍ରଚାର କରିବେ, ତେଣୁ 48 ବର୍ଷ କାଳ ଲୀଳା କଲେ ଭଗବାନ। ଭଗବାନ କିନ୍ତୁ 125 ବର୍ଷ ଲୀଳା କରିଥିଲେ ଭଗବାନ କୃଷ୍ଣ, ଯଦିଓ ଦ୍ୱାପର ଯୁଗର ଆୟୁଷ ଥିଲା 1000 ବର୍ଷ, କିନ୍ତୁ ଦ୍ୱାପର ଯୁଗର ଅନ୍ତିମରେ ସେ କମି କମି 100 ବର୍ଷ ହେଇଯାଇଥିଲା। ଭଗବାନ ସବୁକିଛି କରିପାରିବେ, କିନ୍ତୁ ସେ 125 ବର୍ଷ କାଳ ଲୀଳା କଲେ। ତେଣୁ ଏଇଭଳି ଭାବରେ ଭଗବାନ ଯେଉଁ ଆସୁଛନ୍ତି ଚିନ୍ତା କରୁଛନ୍ତି, ଏଇ କଥା ମହାପ୍ରଭୁଙ୍କ ଜୀବନୀକୁ ସଂକ୍ଷେପରେ କୁହାଯାଇଛି। ଆରାଧ୍ୟ ଭଗବାନ ବ୍ରଜେଶ ତନୟ, ସବୁଠାରୁ ଆରାଧନାକାରୀ ଭିତରେ ଯେଉଁ ଆରାଧ୍ୟ ଯେଉଁମାନେ ଆମେ ପୂଜା କରୁଛେ, ବହୁତ ଦେବାଦେବୀ ଇତ୍ୟାଦି ସବୁ ରହିଛନ୍ତି, କେତେ କ'ଣ ସବୁ ରହିଛନ୍ତି, ଏବଂ ଭଗବାନଙ୍କର ମଧ୍ୟ ଅନନ୍ତ ରହିଛନ୍ତି, ଅବତାର ରହିଛନ୍ତି, ଅଦ୍ୱୈତ ଅଚ୍ୟୁତ ମନାଦି ଅନନ୍ତ ରୂପ। କିନ୍ତୁ ଶ୍ରେଷ୍ଠ ଆରାଧ୍ୟ ହେଲେ ଭଗବାନ ରଜେଶ ତନୟ, ଭଗବାନ ଦ୍ୱାରକାଧୀଶ ରହିଛନ୍ତି, ମଥୁରାଧୀଶ ରହିଛନ୍ତି। କିନ୍ତୁ ବ୍ରଜପତି ଯିଏ ରହିଛନ୍ତି, ଭଗବାନ ନନ୍ଦ ମହାରାଜଙ୍କ ପୁତ୍ର, ସେ ହେଉଛନ୍ତି ଶ୍ରେଷ୍ଠ ଆରାଧ୍ୟ, ଆରାଧ୍ୟ ଭଗବାନ ରଜେଶ ତନୟ। ତ ଧାମ ବୃନ୍ଦାବନମ, ସେହିଭଳି ଭାବରେ ତାଙ୍କର ଧାମ ମଧ୍ୟ ବୃନ୍ଦାବନ ଆରାଧ୍ୟ। ଏବଂ ରମ୍ୟା କାଚିତ୍ ଉପାସନା ବ୍ରଜବଧୂ ବର୍ଗେଣ ଯାହା କଳ୍ପିତା, ଉପାସନାକାରୀମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ବ୍ରଜବଧୂ, ଏବଂ ତାଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ରାଧା। ତେଣୁ ଭଗବାନଙ୍କର ଇଏ ଗୋଟେ ବାଞ୍ଛା ହେଲା, ତିନୋଟି ବାଞ୍ଛା ରହିଲା, ଭଗବାନ ପୂରଣ ହେଇପାରିଲା ନାହିଁ, ଭଗବାନ ମଧ୍ୟ ହେଇକରି ମଧ୍ୟ ସେଇଟା ପୂରଣ ହେଇପାରିଲା ନାହିଁ। ଏଇଟା ହେଉଛି ପ୍ରଥମ ବାଞ୍ଛା ହେଉଛି କ'ଣ ନା, ଶ୍ରୀ ରାଧାୟା ପ୍ରଣୟ ମହିମା କି ଦୁଃସମ୍ବା ନୈବା। ରାଧାଙ୍କର ଯେଉଁ ପ୍ରଣୟ, ଏ ପ୍ରେମର ଉର୍ଦ୍ଧ୍ୱ ବସ୍ତୁ, ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ପ୍ରେମର ଉର୍ଦ୍ଧ୍ୱରେ ସ୍ନେହ ମାନ ପ୍ରଣୟ ରାଗ ଅନୁରାଗ ଭାବ ମହାଭାବ ଏସବୁ ତତ୍ତ୍ୱ ରହିଛି। ତେଣୁ ରାଧାଙ୍କର ପ୍ରେମ ବା ପ୍ରଣୟ ମହିମାଟା କିଭଳି ଭଗବାନ ଜାଣିପାରିଲେ ନାହିଁ। ତେଣୁ ସେ କ'ଣ କଲେ ନା, ରାଧାଙ୍କର ମହିମାରେ ତିନୋଟି ବିଶେଷତ୍ୱ ରହିଛି। ଗୋଟେ ହେଲା, ସେ ଭଗବାନଙ୍କୁ ଉନ୍ମାଦ କରାଏ, ଭଗବାନ ସମସ୍ତଙ୍କୁ ଆକର୍ଷଣ କରନ୍ତି, କିନ୍ତୁ ରାଧାରାଣୀ, ସେଥିପାଇଁ ଭଗବାନଙ୍କ ନାମ ହେଉଛି ମଦନ ମୋହନ, ସର୍ବାକର୍ଷକ। କିନ୍ତୁ ରାଧାରାଣୀ କୃଷ୍ଣଙ୍କୁ ମଧ୍ୟ ଆକର୍ଷଣ କରନ୍ତି, ତେଣୁ କୃଷ୍ଣ ଉନ୍ମାଦକତ୍ଵ, ଏଇଟା କ'ଣ ପାଇଁ। ଏବଂ ଏଇ ଯେଉଁ ଭଗବାନ ଯେଉଁ ପ୍ରେମ ଆସ୍ୱାଦନ କରନ୍ତି, ସେ ବିଷ ଜାତୀୟ ପ୍ରେମ, କିନ୍ତୁ ରାଧାରାଣୀ ଯେଉଁ ପ୍ରେମ ଆସ୍ୱାଦନ କରନ୍ତି, ସେ ହେଉଛି ଆଶ୍ରୟ ଜାତୀୟ ପ୍ରେମ, ଆଶ୍ରୟ ଜାତୀୟ ପ୍ରେମ ବିଷୟ ଜାତୀୟ ପ୍ରେମ ଠାରୁ କୋଟି ଗୁଣ ଅଧିକ, ତେଣୁ ତାଙ୍କ ଲୋଭ ହେଲା, ଭଗବାନଙ୍କର ଲୋଭ ହେଲା। ଏବଂ ଆଉ ଗୋଟେ କଥା ହେଉଛି ଯେ ପ୍ରେମ ହେଉଛି ବିରୁଦ୍ଧାତ୍ମକ, ସବୁ ବିରୁଦ୍ଧ ଜିନିଷ ସବୁ ରହିଛି, ମାନେ ଅପୋଜିଟ୍ ଜିନିଷ ସବୁ ରହିଛି, ବିରୁଦ୍ଧ ଜିନିଷ। ତେଣୁ ସେ କହୁଛନ୍ତି ଚୈତନ୍ୟ ଚରିତାମୃତ ଆଦି ଲୀଳାରେ କୃଷ୍ଣଦାସ କବିରାଜ ସ୍ୱାମୀ ଏଇଟା ବର୍ଣ୍ଣନା କରିଛନ୍ତି, ପୂର୍ଣ୍ଣାନନ୍ଦମୟ ଆମି ଚିନ୍ମୟ ପୂର୍ଣ୍ଣ ତତ୍ତ୍ୱ ରାଧିକାର ପ୍ରେମିୟମା କର ଏ ଉନ୍ନତ। ଭଗବାନ ପାଗଳ ହେଇଯାଆନ୍ତି ରାଧା ପ୍ରେମରେ, ଭଗବାନ କେତେବେଳେ ଯାଇକିରି ଯେଉଁ ରହିଛନ୍ତି ରାଧାରାଣୀଙ୍କର ଜାବଟ ନା କ'ଣ, ସେଠି ଯେଉଁ ତାଙ୍କର ଶ୍ୱଶୁରାଲ, ସେଠି ଗୋଟେ ବରକୋଳି ଗଛ ଅଛି, ସେ ବରକୋଳି ଗଛ ପୋଥିରେ ରାତି ପାହି ଦିଅନ୍ତି ରାଧାରାଣୀଙ୍କୁ ଦର୍ଶନ କରିବା ପାଇଁ, ଏଭଳି ଭାବରେ ବର୍ଣ୍ଣନା କରାଯାଇଛି। ତେଣୁ ସବୁଠାରେ ସିଏ ରାଧେ ରାଧେ ଏଇଭଳି ଭାବରେ ଡାକନ୍ତି। ଆମର ସେ ଗୌରକନ୍ଦ ସେ ମହାରାଜ ଏଇଟା ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରନ୍ତି। ତେଣୁ ଭଗବାନ ପାଗଳ ହେଇଯାଆନ୍ତି କେତେବେଳେ, କ'ଣ ଯାଇକିରି ଆସିକିରି ଗୋଟେ କ'ଣ ରଙ୍ଗକାରୀ ରୂପରେ ଆସିକିରି ରାଧାରାଣୀଙ୍କର ପାଦକୁ ରଙ୍ଗ କରିଦିଅନ୍ତି, କେତେବେଳେ ବସ୍ତ୍ର ଧୋଇବା ପାଇଁ ଆସିକିରି ରାଧାରାଣୀଙ୍କ ବସ୍ତ୍ର ଧୋଇଦିଅନ୍ତି, ରାଧାରାଣୀ ଯେଉଁ ଯମୁନା ନଦୀରେ ସ୍ନାନ କରନ୍ତି ତାର ତଳପଟେ ଯେଉଁ ଉପରପଟେ ରାଧାରାଣୀ ଯେଉଁ ତା ତଳପଟେ ଯେଉଁ ଯମୁନା ନଦୀ ବହିଯାଉଛି ସେଠି ଯାଇ ସେ ସ୍ନାନ କରନ୍ତି, ସେ ରାଧାରାଣୀଙ୍କର ଶରୀରର ଗନ୍ଧ ସେ ଜଳ ଭୋଜନ କରି ଆସୁଛି ସେଇଟା କିଭଳି ଭାବରେ, ଏଇଭଳି ଭାବରେ ଭଗବାନ ପାଗଳ ହେଇଯାଆନ୍ତି ରାଧା ପ୍ରେମରେ, ରାଧା ପ୍ରେମରେ ଉନ୍ମତ ହେଇକିରି ଭଗବାନ ନୃତ୍ୟ କରୁଛନ୍ତି। ସିଏ ହେଉଛନ୍ତି ସେଥିପାଇଁ ଗୌରାଙ୍ଗ ମହାପ୍ରଭୁ, ଏସବୁ ବହୁତ ପ୍ରକାର ଲୀଳା ରହିଛି, ଆମେ ଏତେ ଆଶା ଇଏ କରିବାନି, ଖାଲି ମୁଖ୍ୟ ଜିନିଷ କହିଦେବା। ତେଣୁ ସେ କହୁଛନ୍ତି ଆମକୁ ଉନ୍ମତ ପାଗଳ କରି ଭଗବାନ ରାତିରେ ଶୋଇପାରୁନାହାନ୍ତି, ବରକୋଳି ଗଛ ରହିକିରି ଦେଖୁଛନ୍ତି କେତେବେଳେ ରାଧାରାଣୀ କାଳେ ବାହାରି, ରାଧାରାଣୀଙ୍କର ସବୁ ରହିଛନ୍ତି ଜଟିଳା କୁଟିଳା ସବୁ ରହିଛନ୍ତି, ସେମାନେ ଛାଡ଼ିବେ ନାହିଁ ବାହାରକୁ, ଏଭଳି ବହୁତ ଲୀଳା ରହିଛି ଭଗବାନଙ୍କର। ନାଧାନି ରାଧାର ପ୍ରେମେ ଆଛେ କତ ଭଲ ଦେବଲେ ମାରେ କରେ ସର୍ବଦା ବିଭଳ, ଏଭଳି ଭାବରେ ଭଗବାନ ବିଭଳ ହେଇଯାଆନ୍ତି, କ'ଣ ନ କରିଛନ୍ତି ଭଗବାନ ରାଧାଙ୍କର ପ୍ରାପ୍ତ ହେବା ପାଇଁ, ରାଧାଙ୍କ କୃପା ପ୍ରାପ୍ତ ହେବା ପାଇଁ। ବିଶାଖା ଲଳିତା ଏମାନେ ଆଲୋକ କରିବେ ନାହିଁ, ରାଧାରାଣୀ ମହାନ କରିବେ, ସେ କଥା କହିବା ଶୁଣିବା ସବୁ ରହିଛି, ସେ ଆଲୋକ କରିବେ ନାହିଁ। ତେଣୁ ଭଗବାନ କ'ଣ କଲେ ନା ସନ୍ନ୍ୟାସ ରୂପରେ ଆସିଲେ, ସନ୍ନ୍ୟାସ ରୂପରେ ଆସିଲେ। ଏଇଭଳି ଭାବେ ଲଳିତା ବିଶାଖଙ୍କ ତାଙ୍କୁ ଅନୁନୟ ବିନୟ କରିକିରି ରାଧାରାଣୀଙ୍କର ସେ ଦର୍ଶନ କଲେ। କୁଞ୍ଜରେ ଯେତେବେଳେ ରାଧାରାଣୀଙ୍କର ତାଙ୍କୁ ଦର୍ଶନ ଦିଆଗଲା, ଆଲୋକ କରାଗଲା, ସେତେବେଳେ ସେ ଯେଉଁ ସନ୍ନ୍ୟାସ ରୂପ ଧାରଣ କରିଥିଲେ, ସେ ସନ୍ନ୍ୟାସ ରୂପ କୁଆଡ଼େ ହୋଇଗଲା? ସେ ସନ୍ନ୍ୟାସ ହେଉଛନ୍ତି ଗୌରାଙ୍ଗ ମହାପ୍ରଭୁ। ସନ୍ନ୍ୟାସ ରୂପରେ ଯାଇଥିଲେ, ରାଧାରାଣୀ ଆଲୋକ କରୁନଥିଲେ, ଅଭିମାନ ତାଙ୍କର ହେଇଯାଇଥିଲା, ତେଣୁ ଆଲୋକ କରାଯାଉନଥିଲା କୁଞ୍ଜକୁ, ରାଧାରାଣୀ କୁଞ୍ଜକୁ। ତେଣୁ ସେ ସନ୍ନ୍ୟାସ ବେଶରେ ଆସିଲେ, ସନ୍ନ୍ୟାସ ବେଶରେ ଆସିକରି ଯେତେବେଳେ ରାଧାରାଣୀ ତାଙ୍କୁ ଦେଖିଦେଲେ, ତାଙ୍କୁ ଦର୍ଶନ ରାଧାରାଣୀଙ୍କ ମୁଖ ଦେଖିଦେଲେ, ସେତେବେଳେ ତାଙ୍କର ସନ୍ନ୍ୟାସ ବେଶ ଉଭେଇଗଲା। ତେଣୁ ସେତେବେଳେ ସେ ଏଇ ମହାପ୍ରଭୁ ରୂପରେ ଯେଉଁ ଆପଣ ଦେଖୁଛନ୍ତି ମହାପ୍ରଭୁଙ୍କ ରୂପ, ସେଇ ରୂପରେ ଆବିର୍ଭାବ ହୋଇଗଲେ। ତେଣୁ ଚୈତନ୍ୟ ଶିକ୍ଷା ଅଷ୍ଟକର ଯେଉଁ ଅଷ୍ଟମ ଅଷ୍ଟମ ଶିକ୍ଷା ଅଷ୍ଟମ ଅଷ୍ଟକ, ସେଇଟା ସେ କହିଛନ୍ତି, ସେତେବେଳେ ସେ କହିଥିଲେ, ଆଶ୍ରୀ ଶିବା ପାଦରତାଂ ପିନଷ୍ଟୁ ମାମ ଅଦର୍ଶନା ମର୍ମତାଂ କରୁଥିବା ଯଥା ତଥା ବା ବିଧାତୁ ଲମ୍ପଟୋ ମତ ପ୍ରାଣନାଥସ୍ତୁ ସୈବ ନା କର। ଏଇଟା ଆମେ ସବୁଦିନ ପାଠ କରୁଛେ, କିନ୍ତୁ ତା'ର ବହୁତ ତତ୍ଵ ରହିଛି, ମହତ୍ଵ ରହିଛି। ରାଧାରାଣୀ ଏଇଭଳି ଭାବରେ କହିଲେ, ଆପଣ ମୋତେ ଆଲିଙ୍ଗନ କରନ୍ତୁ କିମ୍ବା ପାଦରେ ଦଳି ଦିଅନ୍ତୁ, କିନ୍ତୁ ଆପଣ ମୋର ପ୍ରାଣନାଥ। ଏଇଭଳି ଭାବରେ ସେଇଠି ସେହି ସମୟରେ ଏହି କଥାଟି ରାଧାରାଣୀ କହିଥିଲେ, ଶିକ୍ଷା ଅଷ୍ଟକମରେ ଅଷ୍ଟମ ଅଷ୍ଟକ ହେଉଛି ଏଇଟା। ତେଣୁ ରାଧିକାର ପ୍ରେମ ଗୁରୁ ଆମି ଶିଷ୍ୟ ନଟ ସଦା ଆମ ନାନା ନୃତ୍ୟ ନାଚାଏ ଉଦ୍ଭଟ। ଭଗବାନ ଏଇଭଳି ଭାବରେ ଉଦ୍ଭଟ ଭାବରେ ନୃତ୍ୟ କରନ୍ତି, କେତେ ଆମେ ସେ ବର୍ଣ୍ଣନା କରିବା ଖୁବ୍ କମ୍ ସମୟ ଭିତରେ। ତେଣୁ ଇଏ ହେଉଛି ପ୍ରଥମ ମାଂଛା। ଏବଂ ଦ୍ୱିତୀୟ ବିରୁଦ୍ଧାଶ୍ର କିଭଳି ଭାବେ ରହିଛି ନା, ଆମେ ଯେଇଛେ ପରସ୍ପର ବିରୁଦ୍ଧା ଧର୍ମାଶ୍ରୟ, ରାଧା ପ୍ରେମ ତେଇଛେ ସଦା ବିରୁଦ୍ଧା ଧର୍ମମୟ। ଭଗବାନ ଏକାଧାରରେ କୋମଳ, ପୁଣି ମଧ୍ୟ ବହୁତ କଠିନ, ଭଦ୍ର ସମ କଠିନ ଆଉ ପୁଷ୍ପ ସମ କୋମଳ। ଏ ମହାନୁଭାବଙ୍କର ଲକ୍ଷଣ ହେଉଛି ଏଇଭଳି ଭାବରେ ବିରୁଦ୍ଧ ଜିନିଷ ସବୁ ରହିଛି। ରାଧା ପ୍ରେମା ବିଭୁଜାର ବାଡ଼ିତେ ନାହିଁ ଥାଏ, ତଥାପି ସେ କ୍ଷଣ କ୍ଷଣେ ବାଡ଼ାଏ ସଦାଏ। ରାଧା ପ୍ରେମ ସବୁଠାରୁ ହାଇଏଷ୍ଟ ସ୍ତର, ତା ଉପରେ ଆଉ କିଛି ନାହିଁ, ତଥାପି ସେ ବଢ଼ି ବଢ଼ିକା ଯାଏ। ଯାହା ବହି ଗୁରୁ ବସ୍ତୁ ନାହିଁ ସୁନିଶ୍ଚିନ୍ତ, ତଥାପି ଗୁରୁର ଧର୍ମ ଗୌରବ ବର୍ଜିତ। ତେଣୁ ସେ ଯଦିଓ ସବୁଠାରୁ ଶ୍ରେଷ୍ଠ ସ୍ଥାନରେ ରହିଛନ୍ତି, କିନ୍ତୁ ଏ ଗୁରୁର ଧର୍ମ ହେଉଛି ଗୌରବ ବର୍ଜିତ, ନିଜକୁ ଶ୍ରେଷ୍ଠ ବୋଲି ଭାବନ୍ତି ନାହିଁ। ତେଣୁ ଆମର କୁହାଯାଏ ବୈଷ୍ଣବ ଧାରାରେ, ଆମର ଯେଉଁ ଜଗତଗୁରୁ ପୋଷ୍ଟଟି ଏପର୍ଯ୍ୟନ୍ତ ଖାଲି ରହିଛି, ସେଇଟା ଫିଲପ୍ ହେଇପାରୁନାହିଁ। ଆମର କୁହାଯାଇଛି ଭଗବାନ କୃଷ୍ଣ ହେଉଛନ୍ତି ଜଗତଗୁରୁ, ବସୁଦେବଂ ସୁତଂ ଦେବଂ କଂସ ଚାଣୁରମର୍ଦ୍ଦନ ଦେବକୀ ପରମାନନ୍ଦଂ କୃଷ୍ଣଂ ବନ୍ଦେ ଜଗଦ୍ଗୁରୁ। ଜଗଦ୍ଗୁରୁ ବ୍ରହ୍ମା, ଜଗଦ୍ଗୁରୁ ସିଏ ତେଣେ ବ୍ରହ୍ମହୃଦା ଯାହାଦି କବେ ଭାଗବତ ପ୍ରଥମ ଶ୍ଳୋକରେ ସେଇଟା କୁହାଗଲା, ବ୍ରହ୍ମା ହେଉଛନ୍ତି ପ୍ରଥମ ଗୁରୁ, ଆଦିଗୁରୁ। କିନ୍ତୁ ସିଏ କହିଲେ ନା, ଯେଉଁମାନେ ମୋତେ ଆଦିଗୁରୁ ବୋଲି କହନ୍ତି ସେମାନେ ଭଗବାନ ମାୟାର ମୋହିତ ହିଁ ମୋତେ କହନ୍ତି, ଦ୍ୱିତୀୟ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି। ତେଣୁ ଭଗବାନ କୃଷ୍ଣଙ୍କୁ କୁହାଯାଏ ଜଗଦ୍ଗୁରୁ ବୋଲି, କିନ୍ତୁ ସିଏ କହୁଛନ୍ତି ନା, ରାଧିକାର ପ୍ରେମ ଗୁରୁ, ରାଧିକାର ପ୍ରେମ ହେଉଛି ମୋର ଗୁରୁ, ଆମେ ଶିଷ୍ୟ ନଟ, ସଦା ଆମ ନାନା ନୃତ୍ୟ ନାଚା ଉଦ୍ଭଟ, ସବୁବେଳେ ଏ ଗୋଟେ ଶ୍ଳୋକ ଅଛନ୍ତି, ଆମେ ସେସବୁ ବର୍ଣ୍ଣନା କରିବା ନାହିଁ। ତେଣୁ ଏଇଭଳି ଭାବେ ବିରୁଦ୍ଧାଦମ ରହିଛି। ତେଣୁ ରାଧାରାଣୀ ଭାବନ୍ତି ପ୍ରକୃତରେ ମୋର ପ୍ରକୃତରେ ପ୍ରେମ ନାହିଁ ଭଗବାନ ପ୍ରତି। ଯଦି କହିବେ ଯଦି ପ୍ରେମ ନାହିଁ, ତାହେଲେ ତୁମର ଚକ୍ଷୁରୁ କେମିତି ଲୋତକ ନିର୍ଗତ ହେଉଛି, ତୁମର ଅଷ୍ଟ ସାତ୍ୱିକ ବିକାର ନାହିଁ, ଏଇଟା କେଉଁ ଲୋକମାନେ ଦେଖିବା ପାଇଁ ଏଇଟା କେଉଁ। ଏଇଭଳି ଭାବେ ରାଧାରାଣୀଙ୍କର ଉକ୍ତି ସବୁ ରହିଛି। ତେଣୁ ଏଇଭଳି ଭାବରେ ରାଧାଙ୍କର ଯେଉଁ ରହିଛି, ସେ ରାଧାଙ୍କର ଆଉ ଗୋଟିଏ ତତ୍ତ୍ୱ ରହିଛି, କୁହାଯାଏ ରାଧିକାର ତତ୍ତ୍ୱ ବର୍ଣ୍ଣନା କରାଯାଇଛି ଉଜ୍ଜଳ ନୀଳମଣିରେ, ଯେ ବିଭିନ୍ନ ରସ ସବୁ ରହିଛି, ରସ ସବୁ ରହିଛି। ତିନିଶହ କୋଟି ଗୋପୀ ଅଛନ୍ତି, ତିନିଶହ କୋଟି ଗୋପୀ ଭଗବାନ କୃଷ୍ଣଙ୍କ ସହ ରାସଲୀଳା କରିଛନ୍ତି, ତେଣୁ ତାଙ୍କ ଭିତରେ ବିଭିନ୍ନ ପ୍ରକାର ଭାବ ସବୁ ରହିଛି। ଅଭିସାରିକା ବାସକ ସଜ୍ଜା ଉତ୍କଣ୍ଠିତା ଆମେ ସବୁ କହିବା କାହିଁକି, ତ ଆମେ ମୁଁ ଜାଣିନି ତା ଅର୍ଥ ଆପଣମାନେ କାହିଁକି କହିବି। ତେଣୁ ଏତିକି ଜାଣିବା ରାଧାରାଣୀଙ୍କର ଏଇଭଳି ଭାବରେ 360 ପ୍ରକାର ଭାବ ରହିଛି, ଉଜ୍ଜଳ ନିଳମରେ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ ତାଙ୍କ ପ୍ରତି ଆକର୍ଷିତ ଏଇ ଆଶ୍ରୟ ତତ୍ତ୍ୱ ସେଇଟା ହେଉଛି କୋଟି ଗୁଣ ଅଧିକ। ଭଗବାନ ଯେଉଁ ଆନନ୍ଦ ପ୍ରାପ୍ତ ହୁଅନ୍ତି ତାଠାରୁ ଅଧିକ କୋଟି ଗୁଣ ଅଧିକ ଆନନ୍ଦ ପ୍ରାପ୍ତ ହୁଅନ୍ତି ରାଧାରାଣୀ। ତେଣୁ ଭଗବାନ ଚିନ୍ତା କରୁଛନ୍ତି ସେ କେମିତି ସେ ପ୍ରେମଟାକୁ ପ୍ରାପ୍ତ ହେବି, ଭଗବାନ ଚିନ୍ତା କରୁଛନ୍ତି। ତେଣୁ ଶ୍ରୀ ରାଧା ପ୍ରଣୟ ମହିମା କି ଦୁଃସମ୍ବା ନୈବା। ତେଣୁ ତାପରେ ତାଙ୍କର ଦ୍ୱିତୀୟ ମନମାଂଛା ହେଉଛି କ'ଣ ନା ଶ୍ରୀ ରାଧା ପ୍ରଣୟ ମହିମା କି ସ୍ୱାଦ୍ୟ ଏନାଦ୍ଭୁତ ମଧୁରିମା କି ଦୁଃସମ୍ବା ମଧ୍ୟ। ସେଇ ଯେଉଁ ମଧୁରିମାର ସ୍ୱାଦଟା କିଭଳି ଭାବରେ, ସେ ସ୍ୱାଦ ସ୍ୱାଦଟା କିଭଳି ଭାବରେ ସେଇଟାକୁ ଭଗବାନଙ୍କର ଯେଉଁ ରହିଛି ବର୍ଣ୍ଣନା କରାଯାଇଛି। ଭଗବାନ ମାଧୁର୍ଯ୍ୟ ଅଦ୍ଭୁତ ମାଧୁର୍ଯ୍ୟ ଭଗବାନଙ୍କର, ଏ ମାଧୁର୍ଯ୍ୟ ଅମୃତ ପାନ ସଦା ଦେଇ କରେ କୃଷ୍ଣ ଶାନ୍ତି ନାହିଁ କୃଷ୍ଣ ବାଡ଼ି ନିରନ୍ତରେ। ଭଗବାନଙ୍କ ଯେଉଁ ଅମୃତ ରହିଛି ରୂପ, ରୂପ ଅମୃତ ରହିଛି ମାଧୁର୍ଯ୍ୟ, ଏଇଟାକୁ ଯିଏ ପାନ କରନ୍ତି ଚକ୍ଷୁ ମାଧବରେ ଯିଏ ଦର୍ଶନ କରିକି ପାନ କରନ୍ତି ତାଙ୍କ ତୃଷ୍ଣା ଶାନ୍ତି ହୁଏ ନାହିଁ, ଆହୁରି ଦେଖିବା ପାଇଁ ଇଚ୍ଛା ହୁଏ, ଆହୁରି ଦେଖିବା ପାଇଁ ଇଚ୍ଛା ଅତୃପ୍ତ କରେ ବିଧିର ନିନ୍ଦନ ବିଧ ବିଧି ଭଲ ନା ଜାନେ ସୃଜନ। ରାଧାରାଣୀଙ୍କର ଭାବ ହେଉଛି ଏଇଟା ଯେ ଯେତେବେଳେ ଭଗବାନ ଦର୍ଶନ କରନ୍ତି, ଯେତେବେଳେ ଭଗବାନ ସକାଳ ହୋଇଗଲେ ଚାଲିଯାଆନ୍ତି ବଣକୁ, ବୃନ୍ଦାବନକୁ ଚାଲିଯାଆନ୍ତି ବତ୍ସା ଚାରଣ ପାଇଁ ବା ଗୋଚାରଣ ପାଇଁ, ଆଉ ସନ୍ଧ୍ୟାବେଳେ ଯେତେବେଳେ ଆସି ଭଗବାନ ଆସନ୍ତି ସେହି ସମୟରେ ଭଗବାନ ରୂପ ଯେତେବେଳେ ଦର୍ଶନ କରନ୍ତି ସେହି ସମୟରେ ଚକ୍ଷୁରେ ଯେତେବେଳେ ପଲକ ପଡ଼ିଯାଏ ସେତେବେଳେ ସେମାନେ ବିଧିକୁ ନିନ୍ଦା କରନ୍ତି। ଅବିଧବ୍ଧ ବିଧି ଭାର ନା ଜାଣେ ସୃଜନ, ବ୍ରହ୍ମା ସୃଷ୍ଟି ଜାଣିନାହାନ୍ତି କେମିତି କରିବାକୁ ପଡ଼ିବ, ଯଦି ମାମା କହିବେ କ'ଣ ମୋର ଭୁଲ ହେଲା କି, ଭଗବାନ ରାଧାରାଣୀ କହିବେ ବା ଗୋପୀମାନେ କହିବେ କୋଟି ନେତ୍ର ନାହିଁ ଦିଲ ସବେ ଦିଲ ଦୁଇ ତାହା ତିନି ମିଶ କୃଷ୍ଣ କି ଦେଖିବି କୋଟି ନେତ୍ର ଦରକାର, ଦୁଇଟି ନେତ୍ର ଦେଲେ କିନ୍ତୁ ତା ଦେହରେ ପୁଣି ନିମେଷ ପଡ଼ିଲା ପଲକ ପଡ଼ିଗଲା ଭଗବାନ କ'ଣ ଦର୍ଶନ କରିବା, ଏଇ ଭାବ ରହିଛି। ତେଣୁ ଏ ହେଉଛି ଏଇ ସ୍ୱାଦ ଏନାଦ୍ଭୁଆ ଭଗବାନ ରୂପ ସେଭଳି ଭାବ ରହିଛି, ବହୁତ ଲୀଳା ସବୁ ବହୁତ କଥା ରହିଛି। ଅପୂର୍ବ ମାଧୁରୀ କୃଷ୍ଣ ଅପୂର୍ବ ତାର ବଲ ଯାହାର ବଣେ ମନ ହଏ କାଲ ମଲ କୃଷ୍ଣ ରାମ କୃଷ୍ଣଙ୍କର ଏବଂ ଅପୂର୍ବ ତାର ବଳ ଏହାର ଶ୍ରବଣେ ମନ ଟଳମଳ ହେଇଯାଏ। ଏ ଯେଉଁ ତାଙ୍କର ସବୁ ସବୁ ଧର୍ମକୁ ତ୍ୟାଗ କରିଦିଅନ୍ତି, ଯେଉଁ ପତି ଧର୍ମ ଇତ୍ୟାଦି ଅବେଦ ଧର୍ମ ଏସବୁକୁ ତ୍ୟାଗ କରିଦିଅନ୍ତି ଗୋପୀମାନେ। ତେଣୁ କୃଷ୍ଣର ମାଧୁରୀ ଏମିତିକି ଅନ୍ୟମାନଙ୍କ କଥା ଛାଡ଼ନ୍ତୁ, ଭଗବାନ ନିଜେ ମଧ୍ୟ ତାଙ୍କର ରୂପ ଦେଖିକି ତାଙ୍କ ଲୋଭ ଜାଗେ, ଏ ରୂପ କାହାର, ଏ ଶ୍ଳୋକଟି ଅଛନ୍ତି ଭକ୍ତ ସ୍ୱାମୀଙ୍କ ସିନ୍ଧୁରେ। କୃଷ୍ଣର ମାଧୁରୀ କୃଷ୍ଣ ଉପଜା ଲୋଭ ସମ୍ୟକ ଆସୁଦାତ ନାହାରେ ଆସି ଚାହାନ୍ତି ଆସ୍ୱାଦନ କରିବା ପାଇଁ। ତେଣୁ ଏଇଭଳି ଭାବ ଯେଉଁ ରହିଛି ଏ ଗୋଟେ ହେଲା କୃଷ୍ଣ ମହାସମୟରେ ଭଗବାନ କହୁଛନ୍ତି ଇଏ ହେଉଛି ଏଇ ରାଧିକା ଏଇଟାକୁ ଆସ୍ୱାଦନ କରନ୍ତି, ଏଇ ଭଗବାନ ମାଧୁରୀଟାକୁ ରାଧିକା ଆସ୍ୱାଦନ କରନ୍ତି। ତେଣୁ ଏହି ଆମା ଏହି ପ୍ରେମ ଦ୍ୱାରା ନିତ୍ୟ ରାଧିକା ଏକଲି ଆମାର ମାଧୁର୍ଯ୍ୟା ମୂର୍ତ୍ତି ଆଶ୍ରାଦ ଏକଲି, ଏକମାତ୍ର ରାଧାରାଣୀ ସେ ଆସ୍ୱାଦନ କରନ୍ତି ରାଧାଭାବ, ସେଥିପାଇଁ ସେ ଆଣିଲେ ରାଧାଭାବ, ଆଉ କେହି ସେଟା କରିପାରନ୍ତି ନାହିଁ। କାରଣ ଭଗବାନଙ୍କର ସେ ହେଉଛନ୍ତି କ'ଣ, ସେ ହେଉଛନ୍ତି ଆନନ୍ଦ ଅଂଶରେ ଆସିଛନ୍ତି, ଭଗବାନଙ୍କର ସେ ଆନନ୍ଦ ଅଂଶ ଲାଦିନୀ ଶକ୍ତି ଭଗବାନଙ୍କର, ରାଧାରାଣୀ ହେଉଛି ଲାଦିନୀ ଶକ୍ତି, ତେଣୁ ଭଗବାନ ସେ ଆନନ୍ଦ ପ୍ରଦାନ କରନ୍ତି, ଭଗବାନଙ୍କ ସେ ଅନ୍ତରଙ୍ଗା ଶକ୍ତି ଲାଦିନୀ ଶକ୍ତି, ତେଣୁ ଏ କହୁଛନ୍ତି କ'ଣ ସବୁବେଳେ ସେଇଟା ବଢ଼ି ବଢ଼ିକା ଯାଏ, ଯଦିଓ ଶ୍ରେଷ୍ଠ ସ୍ତରରେ ଅଛନ୍ତି ସେଇଟା ବଢ଼ି ବଢ଼ିକା ଯାଏ ସବୁବେଳେ ସେ ପ୍ରେମଟା। କିଭଳି ଭାବରେ ଚୈତନ୍ୟ ଚରିତ୍ରାମୃତରେ ଗୋଟେ ଉଦାହରଣ ଦିଆଯାଇଛି, ଆମର ମାଧୁର୍ଯ୍ୟ ନିତ୍ୟ ନବନବ ହଏ ସ୍ୱ ସ୍ୱ ପ୍ରେମ ଅନୁରୂପ ଭକ୍ତି ଆସ୍ୱାଦୟ, ଭଗବାନ ରୂପ ସବୁବେଳେ ନିତ୍ୟ ନୂତନ ରହିଛି, ଏମିତିକି ବିଗ୍ରହ ମଧ୍ୟ ନିତ୍ୟ ନୂତନ ତାଙ୍କର। ଆମେ ଭାବିବା ଗୋଟେ ରୂପ ତ ତିଆରି ହୋଇଗଲା ଆଉ କ'ଣ ଅଲଗା, ନା ସବୁବେଳେ ନୂତନ ହେଉଥାନ୍ତି ସିଏ, ନବଯୌବନଞ୍ଚ ସବୁବେଳେ ନିତ୍ୟ ନୂତନ ଥାଏ, ଯେଉଁମାନଙ୍କ ଭାବ ଯେଉଁଭଳି ଭାବରେ ସେମାନେ ଏ ଶ୍ଳୋକଟି କହିଛନ୍ତି ଦଶମ ସ୍କନ୍ଦ ଚଉଦ ଅଧ୍ୟାୟରେ ତେର ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ କହିଛନ୍ତି ଯେ ପ୍ରତିକ୍ଷଣ ନବ୍ୟବତ ଅଚ୍ୟୁତ ଜତ ସ୍ତ୍ରିଆ ବିଟାନ ସାଧୁ ବାର୍ତ୍ତା। ଯେତେବେଳେ ପରୀକ୍ଷିତ ମହାରାଜ ଭଗବାନ ଲୀଳାକୁ ଶୁଣିବା ପାଇଁ ବହୁତ ଆଗ୍ରହ ପ୍ରକାଶ କରୁଛନ୍ତି ସେ ସମୟରେ ସେ ଏଇଭଳି ଭାବରେ କହିଲେ ଦଶମ ସ୍କନ୍ଦ ତେର ଅଧ୍ୟାୟରେ, ସାଧୁ ସାଧୁଙ୍କର ଭାବ ହେଉଛି ଏଇଭଳି ଭାବରେ ସତାମୟଂ ସାରଭୂତା ନିସର୍ଗ ଯଦର୍ଥ ବାଣୀ ସୁଚେତ ସାମପି, ତାଙ୍କର ଭାବଟା କିଭଳି ଭାବରେ ନା ପ୍ରତିକ୍ଷଣ ନବ୍ୟବତ ଅଚ୍ୟୁତସ୍ୟ ଜତ, ସେଇ ଲୀଳା ଭଗବାନଙ୍କର ସେଇ ଲୀଳା, କିନ୍ତୁ ସବୁବେଳେ ସେଇଟା ନୂତନ ଲାଗେ ତାଙ୍କୁ, ଇଏ ଏଇଭଳି ଭାବରେ ଭକ୍ତମାନେ ଆସ୍ୱାଦନ କରନ୍ତି ନୂତନ, ଏମିତି ପ୍ରଥମ ଥର ପାଇଁ ଶୁଣୁଛନ୍ତି ଭାଗବତ ମଧ୍ୟ ସେଇଭଳି ଭାବରେ ଭାଗବତ ଆରମ୍ଭରେ ସେଇଟା ବର୍ଣ୍ଣନା କରାଯାଇଛି। ଯେତେବେଳେ ସୁଖଦେବ ଗୋସ୍ୱାମୀ ଶ୍ରୀ ଶ୍ରୀ ସୀତାରାମ ହନୁମାନ ଜ୍ୟୋତି, ଯେତେବେଳେ ସୁଖଦେବ ଗୋସ୍ୱାମୀ ଭାଗବତଙ୍କୁ କହୁଥିଲେ ସେଠି ତାଙ୍କର ଗୁରୁ ବା ପିତା ବ୍ୟାସଦେବ ବସିଛନ୍ତି ଏବଂ ବ୍ୟାସଦେବଙ୍କର ଗୁରୁ ନାରଦମୁନି ବସିଛନ୍ତି, କିନ୍ତୁ ସେମାନେ ଯେତେବେଳେ ଶୁଣୁଛନ୍ତି ଭାଗବତମ ତାଙ୍କୁ ଲାଗୁଛି ପ୍ରଥମ ଅଶ୍ରୁତ ଚରମ ଇବ, ଯେମିତି ଆଗରୁ ଶୁଣିନଥିଲେ ଯଦିଓ ସେ ଏଇ ଭାଗବତଙ୍କୁ କହିଥିଲେ, କିନ୍ତୁ ତାକୁ ଲାଗିଲା ନୂତନ ଭଳି ଭଗବାନ ଭାବୁଛି ଏଇଭଳି ନିତ୍ୟ ନୂତନ ସିଏ, ତେଣୁ ଏଇଟା ହେଉଛି ଏଇଟା ଉଦାହରଣ ଦେଇଛନ୍ତି କିଭଳି ଭାବରେ ନା ଦର୍ପଣ ଆଦି ଦେଖି ଯଦି ଆପଣା ମାଧୁରୀ ଆସ୍ୱାଦିତ ହଏ ଲୋଭ ଆସ୍ୱାଦିତ ନାରୀ, ଯେମିତି ଦର୍ପଣ ରହିଛି ଦର୍ପଣରେ ଆମର ପ୍ରତିବିମ୍ବ ଦେଖାଯାଉଛି, କିନ୍ତୁ ଦର୍ପଣଟା ଯେତେ ସ୍ୱଚ୍ଛ ହେଉଥିବ ପ୍ରତିବିମ୍ବ ସେତେ ଅଧିକରୁ ଅଧିକ ସୁନ୍ଦର ଦେଖାଯାଉଥିବ, ସେଇଭଳି ଭାବରେ ରାଧାଙ୍କର ଭାବ ହେଉଛି ସେଇଭଳି ଭାବରେ ପ୍ରତିକ୍ଷଣ ନୂତନ ଭାବ ରହିଛି, ତେଣୁ ଭଗବାନ ରୂପ ଅଧିକରୁ ଅଧିକ ସେ ଆସ୍ୱାଦନ କରନ୍ତି। ତେଣୁ ଏହିଭଳି ଭାବରେ ଭଗବାନ ଚିନ୍ତା କରୁଛନ୍ତି କ'ଣ କରିବା ଭଗବାନ ସେ ଭାବଟା କେମିତି ପାଇବା, ରାଧାରାଣୀଙ୍କର ଭାବ ଭଗବାନ ଚିନ୍ତା କରୁଛନ୍ତି ଭଗବାନ ହେଇକିରି ମଧ୍ୟ, ତେଣୁ ତୃତୀୟ ବାଞ୍ଛା ଆଉ ଗୋଟେ ବାଞ୍ଛା ରହିଲା ଏଇଟା କ'ଣ ନା ସୌଖ୍ୟ ଚାସଂ ମଦନୁଭବ କିଦୃଶଙ୍ଗୀତି ବେଦି ଲୋଭା, ରାଧାରାଣୀ ଏଇ ଯେଉଁ ଭାବ କୃଷ୍ଣ ପ୍ରେମ ପ୍ରାପ୍ତ ହେଇକିରି ଯେଉଁ ସୁଖ ପ୍ରାପ୍ତ ହେଉଛନ୍ତି ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି ସେଇଟା କିଭଳି ଭାବରେ, ସେ ହେଉଛି ଆଶ୍ରୟ ଜାତୀୟ ଆନନ୍ଦ ସେଇଟା କୁହାଯାଉଛି, ହେଉଛି କ'ଣ ନା କ'ଣ ନା ଗୋପୀଗଣ ଗୋପୀଗଣ କରେ ଯଦି ବହୁତ ଲୀଳା କଥା ରହିଛି ଆମେ ତାକୁ ସଂକ୍ଷେପରେ କହୁଛେ ତେଣୁ ଆମେ ସର୍ଟକଟ୍ କରି କରୁଛେ, ଗୋପୀମାନଙ୍କର ଯେଉଁ ପ୍ରେମଟା ହେଉଛି କାମ ଆଉ ପ୍ରେମ ଭିତରେ ତଫାତ୍ ହେଉଛି, ଏଇଟା କାମ ହେଉଛି ଆତ୍ମେନ୍ଦ୍ରିୟ ପ୍ରୀତି ବାଞ୍ଛା ତାର ବୋଲି କାମ, କୃଷ୍ଣେନ୍ଦ୍ରିୟ ପ୍ରୀତି ବାଞ୍ଛା ଧରେ ପ୍ରେମ ନାମ। ଆମେ ଭାବିବା ଗୋପୀମାନେ ଯେଉଁ ଭଗବାନଙ୍କର ସଙ୍ଗ କରିବା ପାଇଁ ଚାହୁଁଛନ୍ତି ସିଏ ତାଙ୍କର କାମନା ଥାଇପାରେ ନା, ସେଇଟା ହେଉଛି କୃଷ୍ଣଙ୍କୁ ଆନନ୍ଦ ଦେବା ପାଇଁ, ଏଇଟା ବହୁତ ଗଭୀର ତତ୍ତ୍ୱ କୃଷ୍ଣ କବିରାଜ ଗୋସ୍ୱାମୀ କହୁଛନ୍ତି, ଏଇଟା ସ୍ୱରୂପ ଦାମୋଦର ସେଇଟା ପ୍ରକାଶ କରିଛନ୍ତି, ଅତ୍ୟନ୍ତ ନିଗୁଢ଼ ଏହି ରସର ସିଦ୍ଧାନ୍ତ ସ୍ୱରୂପ ଗୋସ୍ୱାମୀ ମାତ୍ର ଜାଣିନି ଏକାନ୍ତ,
ଯେବା କେହ ଅନ୍ୟ ଜାଣେ ସେ ହଏ ତାହା ହୋଇଥାଏ ଚୈତନ୍ୟ ଗୋସ୍ୱାମୀର ଦେହ ଅତ୍ୟନ୍ତ ମର୍ମ ଯାହାତେ ଜାଣେ ଏଇ ସ୍ୱରୂପ ଦାମୋଦର ଏଇଟାକୁ ପ୍ରକାଶ କରିଛନ୍ତି। ତେଣୁ ମହାପ୍ରଭୁ ପ୍ରଭୁପାଦ ମହାରାଜ କହିଛନ୍ତି ପୋଷ୍ଟ ଗ୍ରାଜୁଏସନ୍ ଷ୍ଟଡି ଚୈତନ୍ୟ ଚରିତାମୃତ, ଭଗବତ ଗୀତା ହେଉଛି ହାଇସ୍କୁଲ ଷ୍ଟଡି, ଭାଗବତମ ହେଉଛନ୍ତି ଗ୍ରାଜୁଏସନ୍ ଷ୍ଟଡି, ଏବଂ ଚୈତନ୍ୟ ଚରିତାମୃତ ପୋଷ୍ଟ ଗ୍ରାଜୁଏସନ୍ ଷ୍ଟଡି। ବହୁତ ଗଭୀର ତତ୍ତ୍ୱ ସବୁ ରହିଛି। ଏଇଟା କ'ଣ ନା ଗୋପୀଗଣ କରେ ଯେବେ କୃଷ୍ଣ ଦର୍ଶନ, ସୁଖ ବାଞ୍ଚେ ନାହିଁ ସୁଖ ହଏ କୋଟି ଗୁଣ। ତାଙ୍କର ସୁଖ ନାହିଁ ମୁଁ ଦର୍ଶନ କରି ସୁଖ ପାଇବି ତା ନୁହଁ, କିନ୍ତୁ ତାଙ୍କର ସୁଖ କୋଟି ଗୁଣ ବଢ଼ିଯାଏ, ଏ ଅଦ୍ଭୁତ କଥା। ଗୋପିକା ଦର୍ଶନେ କୃଷ୍ଣର ଯେ ଆନନ୍ଦ ହଏ ତା ହୋଇତେ କୋଟି ଗୁଣ ଗୋପୀ ଆଶ୍ୱାଦ ହଏ। ଗୋପୀ ମହାନ ଦର୍ଶନ କରନ୍ତି କୃଷ୍ଣଙ୍କର ଆନନ୍ଦ ହୁଏ, ଇଏ ହେଉଛି ମୁଖ୍ୟ କାରଣ। ତେଣୁ କୃଷ୍ଣଙ୍କର ଆନନ୍ଦ ଦେଖି ଗୋପୀ ମହାନଙ୍କର ଆନନ୍ଦ ହୁଏ, ଇଏ ହେଉଛି କୃଷ୍ଣଙ୍କୁ ଆନନ୍ଦ ପ୍ରଦାନ କରିବା ହେଉଛି ମୁଖ୍ୟ କାରଣ। ତା ସଭାର ନାହିଁ ନିଜ ସୁଖ ଅନୁରୋଧ, ତଥାପି ବାଢ଼େ ସୁଖ ପଡ଼ିଲା ବିରୋଧ, ଏ ହେଉଛି ବିରୋଧାତ୍ମକ ବସ୍ତୁ। ବିରୋଧ ଜିନିଷ ସବୁ ରହିଛି କୃଷ୍ଣ ପ୍ରେମରେ, ଏଇ ବିରୋଧ ଜିନିଷ ସବୁ ରହିଛି। ତେଣୁ ଗୋପିକା ଦର୍ଶନେ କୃଷ୍ଣର ବାଢ଼େ ପ୍ରଫୁଲ୍ଲତା, ସେ ମାଧୁର୍ଯ୍ୟ ବାଢ଼େ ଯାହାର ନାହିଁ କ୍ଷମତା। ଭଗବାନ ଯେଉଁ ଗୋପୀମାନଙ୍କୁ ଦର୍ଶନ କରନ୍ତି ଭଗବାନଙ୍କର ଆନନ୍ଦ ବଢ଼ି ବଢ଼ିକା ଯାଏ। ତେଣୁ କୃଷ୍ଣର ଆନନ୍ଦ ବଢ଼ିଲେ ରାଧାରାଣୀଙ୍କ ବା ଗୋପୀମାନଙ୍କ ଆନନ୍ଦ ଆହୁରି ବଢ଼େ, ଏଇଭଳି ଭାବରେ ହୁଡ଼ାହୁଡ଼ି ଚାଲେ, ତାଙ୍କ ଭିତରେ କମ୍ପିଟିସନ୍ ଚାଲେ। ଏଇ ମତେ ପରସ୍ପର ପଡ଼େ ହୁଡ଼ାହୁଡ଼ି, ପରସ୍ପର ବାଢ଼େ କେହ ମୁଖ ନାହିଁ ବୁଡ଼ି, ତାର ଅନ୍ତ ନାହିଁ। ଆନନ୍ଦାମୁଦି ବର୍ଦ୍ଧନ, ଆନନ୍ଦ ରୂପ ସାଗର ଏ ବଢ଼ି ବଢ଼ିକା ଯିବ, ଇଏ ହେଉଛି ଏଇଭଳି ଭାବରେ। ତେଣୁ ସେଇ ରାଧିକାର ଭାବକୁ ଭଗବାନ କହିଲେ, ସେଥିପାଇଁ ବହୁତ ଶୋକ ହେଇଛି, ଆମେ ଆଉ ଏତେ ବର୍ଣ୍ଣନା କରିବା ନାହିଁ। ତେଣୁ ସେ ଭଗବାନଙ୍କର ଏଇଠି ରହିଗଲା, କେଇଛନ ରାଧା ପ୍ରେମା କେଇଛନ ମଧୁରିମା କେଇଛନ ଭାବେ ତିହ ଭୋର, ଏତିନ ବାଞ୍ଛିତ ଧନ ବ୍ରଜେ ନହେଲେ ପୂରଣ, ଭାବିଆ ନା ପାଇଲେ ଓର। କିଭଳି ଏଇ ତିନୋଟି ବାଞ୍ଛା ରହିଗଲା ଭଗବାନଙ୍କ କୃଷ୍ଣ, ଆମେ କହିଥିଲୁ ଏ ମା ଶ୍ରୀଶ୍ରୀମଦ ଗୌରବନ୍ଦ ସେ ମହାରାଜ କହନ୍ତି ଏ ଭଗବାନଙ୍କ ଲୋଭ, ଭଗବାନଙ୍କ ଲୋଭ। ଭଗବାନ ଯେତେବେଳେ ସତ୍ୟ ଯୁଗରେ ଆସିଲେ, ନୃସିଂହଦେବ ରୂପରେ ଆସିଲେ ଭଗବାନ, ସେହି ସମୟରେ ପ୍ରହ୍ଲାଦ ମହାରାଜଙ୍କୁ କୋଳରେ ଧାରଣ କଲେ, କୋଳରେ ଧାରଣ କରିକିରି ଭଗବାନ ଗୋଟେ ଲୋଭ ଆସିଲା, ଭଗବାନ ଲୋଭ ଆସିଲା। ସେ ବିଷୟ ଜାତୀୟ ବା ଆଶ୍ରୟ ଜାତୀୟ କଥା ଏଇଠି ରହିଛି, ଭଗବାନ ଲୋଭ ଆସିଲା, ମୁଁ ଯେଉଁ ପୁତ୍ରକୁ ପ୍ରାପ୍ତ ହୋଇ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛି, ପୁତ୍ରର ଆନନ୍ଦଟା କିଭଳି ସେ ଜାଣିପାରିଲେ ନାହିଁ, କାରଣ ସିଏ ପୁତ୍ରତ୍ୱ ଗ୍ରହଣ କରିନାହାନ୍ତି, ସେ ଖୁମ୍ବରୁ ଆସିଲେ। ତେଣୁ ଭଗବାନ ରାମଚନ୍ଦ୍ର ଉପରେ ଯେତେବେଳେ ଆସିଲେ ତ୍ରେତା ଯୁଗରେ, ସେତେବେଳେ ସିଏ ଦଶରଥ ମହାରାଜଙ୍କ ପୁତ୍ର ରୂପରେ ଆସିଲେ, କୌଶଲ୍ୟାଙ୍କର ପୁତ୍ର ରୂପରେ ଆସିଲେ, ଏବଂ ପୁତ୍ରର ସୁଖଟାକୁ ଆସ୍ୱାଦନ କଲେ। ତେଣୁ କିନ୍ତୁ ତଥାପି ଲୋଭ ବଢ଼ିଲା, ଲୋଭ ଗୋଟେ ଏଭଳି ବସ୍ତୁ ଯେତେ ପୁରୁଣା ହେଉଥିବ ସେ ବଢ଼ି ବଢ଼ିକା ଯାଉଥିବ ଲୋଭ। ତେଣୁ ଏ ଲୋଭଟା ଯେଉଁ ଆମର ରହିଛି, ଲୋଭଟାକୁ ନରେନ୍ଦ୍ର ଆମର ନରୋତ୍ତମ ଦାସ ଠାକୁର ପ୍ରେମବତୀ ଚନ୍ଦ୍ରିକା ବର୍ଣ୍ଣନା କରିଛନ୍ତି, ଲୋଭଟା କେମିତି ଆମେ ବ୍ୟବହାର କରିବା। ଲୋଭ ସାଧୁ ସଙ୍ଗେ ହରି କଥା, ଏ ଲୋଭଟାକୁ ସାଧୁ ସଙ୍ଗେ ହରି କଥାରେ ବ୍ୟବହାର କରିବା, ଲୋଭଟାର ଉପଯୁକ୍ତ ବ୍ୟବହାର ହେବ ସେଇଟା। ତେଣୁ ଭଗବାନଙ୍କ ଲୋଭ ବଢ଼ି ବଢ଼ିକା ଯାଉଛି। ତେଣୁ ଭଗବାନ ରାମଚନ୍ଦ୍ରଙ୍କ ଲୋଭ ଆସିଲା କ'ଣ ନା, ଭଗବାନ ଯେତେବେଳେ ସୀତା ବିରହରେ ଅନ୍ୱେଷଣ କରୁଥିଲେ ସୀତାଙ୍କୁ, ସେହି ସମୟରେ ଦଣ୍ଡକାରଣ୍ୟ ମୁନିରେ ସେମାନେ ଚାହିଁଲେ ଭଗବାନଙ୍କ ସଙ୍ଗଲାଭ କରିବା ପାଇଁ, କିନ୍ତୁ ଭଗବାନ ମର୍ଯ୍ୟାଦା ପୁରୁଷୋତ୍ତମ ଏକପତ୍ନୀ ବ୍ରତ ଧାରଣ କରିଛନ୍ତି, ତେଣୁ ତାଙ୍କର ବାଞ୍ଛା ହେଲା, ତାଙ୍କର ମଧ୍ୟ ଭକ୍ତଙ୍କର ବାଞ୍ଛା ପାଇଁ ତାଙ୍କର ମଧ୍ୟ ଚାହିଁଲେ, ତେଣୁ ବାଞ୍ଛା ହେଲା ଅନେକ ସ୍ତ୍ରୀ ଗ୍ରହଣ କରିବା ପାଇଁ। ତେଣୁ ସେ ବାଞ୍ଛାଟି ରହିଲା, ସେଇଟା କୃଷ୍ଣ ରୂପରେ ଯେତେବେଳେ ଆସିଲେ ସେ ବାଞ୍ଛା ପୂର୍ଣ୍ଣ ହେଲା, 16,108 ରାଣୀ ଗ୍ରହଣ କଲେ ଏବଂ 300 କୋଟି ଗୋପୀଙ୍କ ସହିତ ରାସ ଲୀଳା କଲେ, କିନ୍ତୁ ତଥାପି ତାଙ୍କର ବାଞ୍ଛା ପୂର୍ଣ୍ଣ ହୋଇପାରିଲା ନାହିଁ। ସେ ତିନୋଟି ହେଉଛି ଏଇଟା ଆମେ ଯେଉଁ କହୁଛେ, ଶ୍ରୀ ରାଧା ପ୍ରଣୟ ମହିମା କି ଦୂଷଣ ବା ନୈବା। ତେଣୁ ଏଇଭଳି ଭାବରେ ଯେଉଁ ଭଗବାନ ଚିନ୍ତା କରୁଛନ୍ତି, ତେଣୁ ଭଗବାନ ଚିନ୍ତା କରୁଛନ୍ତି, ଅଷ୍ଟାବିଂଶ ଚତୁର୍ଯୁଗେ ଦ୍ୱାପରେ ରସେ ବ୍ରଜେ ରସ ହିତ ହୟ
কৃষ্ণের প্রকাশে দাস্য সখ্য বাৎসল্য শৃঙ্গার চারি রস চারি ভাব ভক্ত যত কৃষ্ণ তার দাস সখা পিতা মাতা কান্তা গণ ব্রজে ক্রীড়া করে কৃষ্ণ প্রেমাবিষ্ট যথে চি হরি কৃষ্ণ করি অন্তর্ধান অন্তর্ধান করি মনে করে অনুমান ভগবান অন্তর্ধান করি এইভাবে চিন্তা করছেন এই যে ব্রজরে সব লীলা কলে সেই লীলা সব বর্তমান কইকি তাঁর এই বাঁচ তিনোটি বাঁচ রয়েগাল তেণু সে কন কলে কিভাবে ভাবে সে বাঁচা পূরণ হব সেটা চিন্তা কলে কুযায় চৈতন্য চরিতামৃত বর্ণনা করা যাই অন্তরে বড়ে লোভ অন্তর বড়ে লোভ ধক ধকি ধকধকি সে তো কৃষ্ণদাস কবিরাজ গোস্বামী কোশন ধক ধকি যেমনি আমি ক্ষীরি করছে ক্ষীরে যদি গোটে ঘোড়াই দেওয়া ক্ষীর যেত উতুরব সেই সময় যে ধক 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 হব আমার শিশু গৌরবন্দ সে মহারাজ কথা কুলে সেইভাবে ভাবে ভগবান হৃদয় লোভ ধক ধকি হচ্ছে ভগবান তেণু তেণু ভগবান ইয়ে কন কলে না কে কিছু অসুবিধা নাই রাধাঙ্কর ভাব তো রয়েছে চোরি করে আনবা রজে প্রসিদ্ধম নবনীত চৌরম গোপাঙ্গনানুকূল চৌরম অনেক জনমিত পাপ চৌরম চৌরাগ্রগণ্য ভগবান চৌরাগ্রগণ্য সবুতরে সে টপ এমিতি কিছু নাই গোটাকে কোথায় লোয়ার হয়ে যাবে না সবুজ সে টপ হ্যাঁ সেইভাবে ভাবে ব্রজরে চোরি করবার সে প্রসিদ্ধ ছিল লবণী চোর লবণী লবণী চোর হ্যাঁ তেমনি রাধারাণী ভাব চোরি করে আনলে রাধারাণী ভাব যে রয়েছে শ্রী রাধা সে ভাব আনলে সে তাঁর যে ভাব রয়েছে চোরি করে আনলে তারপর চোরি করি আনিকি কন কলে না প্রথমে তাঁর যে পিতা মাতা আছেন সে সবুক পঠাইবে তাপরে সে আসবে ভগবান যে আসেন প্রতিযুগর যে আসেন ভক্ত মানে তো আহ্বান করতে যেমনি আমি শুনছি ভগবান কৃষ্ণ যেতবে আসলে সেই সময় দেবতা মানে পৃথিবী দেবী গোটে গাভী রূপে ব্রহ্মাঙ্ক পাখি যাই ব্রহ্মা সব দেবতা মান সহ যাই সিন্ধু নদী তটরে ভগবান পুরুষ সুক্ত মন্ত্রে ভগবান আহ্বান করে সেইভাবে ভাবে এইটি অদ্বৈতাচার্য যেতবে আসলে ভগবান পূর্ব সে সব আসলে তেমন অদ্বৈতাচার্য দেখলে যে সেই সময় আউ লোক মানে ধর্ম কোণ জাঁ নিলে বিভিন্ন পশুবলী যেমন বুদ্ধদেব আসলে আমার বৈদিক ধর্মক নিন্দা কলে সেইভাবে ভাবে অবস্থা হয়েছিল কলিযুগর অবস্থা সেই সময় তেণু অদ্বৈতাচার্য চিন্তা কলে যে ভগবান যদি ন আসবে তাহলে যুগধর্ম প্রচার হয়ে পাব না তেণু সে আহ্বান কলে অদ্বৈতাচার্য সে অদ্বৈতাচার্যকর আমি আবির্ভাব তিথি প্রথমে পাাল কলে তাপরে নিত্যানন্দ প্রভু আসলে এবং তাপরে যেমনি ভগবান আসা পূর্বর ভগবান বলরাম যাইকি মহাদেবকর গর্ভরে শয্যা স্থাপন কলে সেইভাবে ভাবে নিত্যানন্দ প্রভু মধ্যে আসলে এবং ভগবান বড় ভাই মধ্যে বিশ্বরূপ সে মধ্যে আসলে তেণু এইভাবে ভাবে তাঁর পিতা জগন্নাথ মিশ্র জগন্নাথ মিশ্র এবং তাঁর মাতা সতীদেবী এই দুজন হচ্ছেন সেই যে ভগবান রামচন্দ্র রূপে আসলে দশরথ এবং কৌশল্যা ভগবান কৃষ্ণ যেতবে আসলে বসুদেব এবং দেবকী বা নন্দ এবং যশোদা সেইভাবে ভাবে সে মিলিত তনু হচ্ছেন ইয়ে জগন্নাথ মিশ্র এবং মাতা শশী মাতা তেমন জগন্নাথ মিশ্র এইভাবে ভাবে জগন্নাথ মিশ্র প্রথমে আবির্ভাব হয়েছিলেন জগন্নাথ মিশ্রকর স্থান কোটি যাজপুর বলে শুনা হচ্ছিল মোটর মনে পড়ুনি
ଯାଜପୁର ଥିଲା, ସେ ସେଠି ଯାଇକି ରହିଥିଲେ, ତାପରେ ସବୁ ରହିଛି। ଆମର ଓଡ଼ିଶାର ଲୋକ ଜଗନ୍ନାଥ ମିଶ୍ର, ତାପରେ ସେ ସେଠି ଯାଇଥିଲେ। ଭଗବାନ ଆସିବେ ସେଇଠିକି, ଗୌରାଙ୍ଗ ମହାପ୍ରଭୁ ଆସିବେ ନବଦ୍ୱୀପରେ, ସେ ବୃନ୍ଦାବନ, ସେହି ବୃନ୍ଦାବନ ହିଁ ନଦିଆ। ସେ ବୃନ୍ଦାବନ ଯେଉଁ ଆସିଥିଲେ, ଛଦ୍ମ ବୃନ୍ଦାବନ ହେଉଛନ୍ତି କଳିଯୁଗରେ ନବଦ୍ୱୀପ। ନଅଟି ଦ୍ୱୀପ ରହିଛି, ନଅ ଦ୍ୱୀପର ମହାତ୍ମ୍ୟ ରହିଛି। ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ଶ୍ରବଣ ଅର୍ଚ୍ଚନ ବନ୍ଦନ ଦାସ ସଖ୍ୟ ଆତ୍ମ ନିବେଦନ, ଏ ନଅଟି ଯେଉଁ ରହିଛି ଭକ୍ତିର ଅଙ୍ଗ, ଏ ନଅଟି ଦ୍ୱୀପ ହେଉଛି ସେଇଭଳି ଭାବରେ ନଅଟି ଦ୍ୱୀପ। ତେଣୁ ସେଇଠି ଜଗନ୍ନାଥ ମିଶ୍ର ଯାଇ ରହିଲେ। ଜଗନ୍ନାଥ ମିଶ୍ର ସେ ବିବାହ କଲେ ସଚୀ ମାତାଙ୍କୁ, ସଚୀଙ୍କୁ, ସଚୀଦେବୀଙ୍କୁ ବିବାହ କଲେ, ଏବଂ ତାଙ୍କର ଆଠଟି କନ୍ୟା ହେଲେ, ସବୁ ମୃତ୍ୟୁବରଣ କରୁଥିଲେ। ଯେମିତି ଭଗବାନ କୃଷ୍ଣଙ୍କର ଆସିବା ପୂର୍ବରୁ ଛଅଟି ପୁତ୍ର ସନ୍ତାନକୁ କଂସ ହତ୍ୟା କରିଥିଲେ, ସେହିଭଳି ଭାବରେ ମହାପ୍ରଭୁ ଆସିବା ପୂର୍ବରୁ ତାଙ୍କର ଆଠଟି ସନ୍ତାନ ମୃତ୍ୟୁବରଣ କରିଥିଲେ, କନ୍ୟା, ଆଠଟି କନ୍ୟା ସନ୍ତାନ। ତାପରେ ଆସିଲେ ବିଶ୍ୱରୂପ, ବିଶ୍ୱରୂପ ଆସିଲା ପରେ ତାପରେ ଭଗବାନ ଆସିବେ, ମାଙ୍କର ଗର୍ଭରେ ଆସିବେ। ତେଣୁ ସେ କଥା କୁହାଯାଉଛି, ଜଗନ୍ନାଥ ମିଶ୍ର କହେ, ସ୍ୱପ୍ନ ଯେ ଦେଖିଲ, ଜ୍ୟୋତିର୍ମୟ ଧାମ ମୋର ହୃଦୟ ପଶିଲ, ଆମର ହୃଦୟ ହୋଇତେ ତୁମର ହୃଦୟ ହେନ ବୁଝି ଜନ୍ମିବେ ହେନ କୋନ ମହାଶୟ। ଭଗବାନଙ୍କ କୃଷ୍ଣଙ୍କ ଲୀଳା ମଧ୍ୟ ସେ କଥା କୁହାଯାଇଛି। ଭଗବାନ ପ୍ରଥମେ ଆନକ ଦୁନ୍ଦୁଭୀ ବସୁଦେବଙ୍କ ମନକୁ ଆସିଲେ, ତାପରେ ଦେବଙ୍କ ମନକୁ ଯାଇକରି ଦେବଙ୍କ ଗର୍ଭକୁ ଆସିଲେ, ଭାଗବତ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ସେହିଭଳି ଭାବରେ ଭଗବାନ ମହାପ୍ରଭୁ ଯେଉଁ ଆସିଲେ, ପ୍ରଥମେ ଜଗନ୍ନାଥ ମିଶ୍ରଙ୍କର ମନକୁ ଆସିଲେ, ତାପରେ ସେ ସଚିଦେବଙ୍କୁ, ଏ ହେଉଛି ଦୀକ୍ଷା, ଦୀକ୍ଷା ମାଧ୍ୟମରେ କୃଷ୍ଣଙ୍କୁ ପ୍ରଦାନ କରାଯାଏ। ତେଣୁ ଆମର ହୃଦୟ ହୋଇତେ ତୁମର ହୃଦୟ ହେନ ବୁଝି ଜନ୍ମିବେ ହେନ କୋନ ମହାଶୟ। ତେଣୁ ମୁଁ ଚିନ୍ତା କରୁଛି କେଉଁ ମହାଶୟ ଜଣେ ଆସିବେ, ଏଭଳି ଭାବରେ ଚିନ୍ତା କରୁଛନ୍ତି। ସଚି କହେ, ମୁଇଁ ଦେଖ ଆକାଶ ଉପରେ ଦିବ୍ୟ ମୂର୍ତ୍ତି ଲୋକ ଆସି ସ୍ତୁତି ନିହନ କରେ। କିନ୍ତୁ ଭଗବାନ ଯେତେବେଳେ ଆସିଲେ, ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ଏହା ସବୁ ବ୍ରହ୍ମା ଆଦି ଦେବତାମାନେ ଆସି ସ୍ତୁତି କରିଛନ୍ତି, ସତ୍ୟବ୍ରତଂ ସତ୍ୟ ପରଂ ତ୍ରିସତ୍ୟଂ ଇତ୍ୟାଦି। ସେହିଭଳି ଭାବରେ ଇଏ ଯେତେବେଳେ ଗର୍ଭରେ ରହିଲେ, ସବୁ ଦେବତାମାନେ ଆସି ସ୍ତୁତି କଲେ। ମହାତେଜ ମୂର୍ତ୍ତିମନ୍ତ ହଇଲ ଦୁଇ ଜଣେ, ତଥାପି ଲକ୍ଷିତେ ନା ପାରେ ଅନ୍ୟ ଜଣେ। ଯଦିଓ ଯେତେବେଳେ ଏ କଥା ମଧ୍ୟ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ସୁଖଦେବ ଗୋସ୍ୱାମୀ କହିଛନ୍ତି, କିନ୍ତୁ ଏଇଠି ମଧ୍ୟ ସେ କଥା କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି, ଯଦିଓ ତାଙ୍କର ମହା ତେଜ ପ୍ରକାଶ ପାଇଛି, କିନ୍ତୁ ଅନ୍ୟମାନେ ଜାଣିପାରିନଥିଲେ। ତେଣୁ ଇଏ ଯେଉଁ ରହିଛି, ଦେବତାମାନେ ସ୍ତୁତି କରିଛନ୍ତି, ଆମେ କେତୋଟି ସ୍ତୁତି ପାଠ କରିବା, ଚୈତନ୍ୟ ଭାଗବତମ ଚୈତନ୍ୟ ଚରିତାମୃତ ସେ ବର୍ଣ୍ଣନା କରାଯାଇଛି। ତେଣୁ ତେଣୁ କୁହାଯାଉଛି, ଜୟ ଜୟ ମହାପ୍ରଭୁ ଜନକ ସବାର, ଜୟ ଜୟ ସଂକୀର୍ତ୍ତନ ହେତୁ ଅବତାର, ଜୟ ଜୟ ମହାପ୍ରଭୁ ଜନକ ସଭା। ସେ ହେଉଛନ୍ତି ସମସ୍ତଙ୍କ ପିତା, ପିତା ମସ ଜଗତୁ ମାତା ଧାତା ପିତାମହ, ବେଦ୍ୟମ ପବିତ୍ର ଓଙ୍କାର ଉତ୍ସାମ ଯଦୁରେବ ଚ, ଅନେକ ସ୍ଥାନରେ ଭଗବାନ କହିଲେ ମୁଁ ସମସ୍ତଙ୍କ ପିତା। ସର୍ବଜୋନିଷୁ କୌନ୍ତେୟ ମୃତ ସମ୍ଭବତି ଯାହା ତାସମ ବ୍ରହ୍ମ ମହୋଜନୀ ରହଂ ବିଜପ୍ରଦ ପିତା। ସେ ହେଉଛନ୍ତି ପିତା, ସମସ୍ତଙ୍କ ପିତା। ତମେଇବ ମାତା ତ ପିତା, ତମେଇବ ତମେଇବ ବନ୍ଧୁ ସଖା, ତମେଇବ ତମେଇବ ବିଦ୍ୟାଙ୍ଗବିଣଂ, ତମେଇବ ତମେଇବ ସର୍ବମ ଦେବ ଦେବ। ସେ ହେଉଛନ୍ତି ସବୁକିଛି। ତେଣୁ ଜୟ ଜୟ ବେଦ ଧର୍ମ ସାଧୁ ବିପ୍ରପାଳ, ଜୟ ଜୟ ଅଭକ୍ତ ଦମନ ମହାକାଳ। ସାଧୁମାନଙ୍କୁ ସେ ପରିତ୍ରାଣ କରିବେ ଏବଂ ଦୁଷ୍ଟମାନଙ୍କୁ ଦମନ କରିବେ। ଜୟ ଜୟ ସର୍ବସତ୍ୟମୟ କଳେବର, ଜୟ ଜୟ ଇଚ୍ଛାମୟ ମହାମହେଶ୍ୱର। ଭଗବାନ ହେଉଛନ୍ତି ସଚ୍ଚିଦାନନ୍ଦ ଘନ, ସେହି ଶରୀରରେ ଭଗବାନ ଆସନ୍ତି। ଜୟ ଜୟ ଇଚ୍ଛାମୟ ମହାମହେଶ୍ୱର, ଯେ ତୁମି ଅନନ୍ତ କୋଟି ବ୍ରହ୍ମାଣ୍ଡର ବାସ, ସେ ତୁମି ଶ୍ରୀ ଶ୍ରୀ ସଚିଗର୍ଭେ କରିଲା ପ୍ରକାଶ। ତାଙ୍କର ହୃଦୟରେ ସବୁକିଛି ଅନନ୍ତ ବ୍ରହ୍ମାଣ୍ଡ ରହିଛି, ସେ ଆସିକରି ସଚିଙ୍କର ଗର୍ଭରେ ଆଶ୍ରୟ ନେଇଛନ୍ତି। ତୁମର ଯେ ଇଚ୍ଛା କେ ବୁଝିଥିଲେ ତାର ପାତ୍ର, ସୃଷ୍ଟି ସ୍ଥିତି ପ୍ରଳୟ ତୁମର ଲୀଳା ମାତ୍ର। ଏଇଭଳି ଭାବରେ ସବୁ ଦେବତାମାନେ ସ୍ତୁତି କରୁଛନ୍ତି। ସତ୍ୟଯୁଗେ ତୁମି ପ୍ରଭୁ ଶୁଭ୍ରବର୍ଣ୍ଣ ଧରି, ତପୋ ଧର୍ମ ବୁଝା ଆପନି ତପ କରି। ଭଗବାନ ସବୁ ଯୁଗରେ ଆସନ୍ତି ନା, ସତ୍ୟଯୁଗରେ ଯେତେବେଳେ ଭଗବାନ ଆସନ୍ତି ସେତେବେଳେ ଶୁକ୍ଳ ବର୍ଣ୍ଣରେ ଆସନ୍ତି, ଶୁକ୍ଳବର୍ଣ୍ଣ ଆସିକରି ଯେଉଁ ଯୁଗ ଧର୍ମ ସେ ଯେଉଁ ଧ୍ୟାନ ସେଟାକୁ ସ୍ଥାପନ କରନ୍ତି। ସେ କଥା କୃଷ୍ଣଲାଲ କବିରାଜ ଗୋସ୍ୱାମୀ ସେ ବର୍ଣ୍ଣନା କରିଛନ୍ତି। ବେଲ୍ ବାଜିଲେ ନା କ'ଣ ଟ୍ରେନ୍ ଆସିବ? ତେଣୁ ମୋତେ 5-10 ମିନିଟ୍ ପୂର୍ବରୁ କହିବାର ଅଛି ନା ଅଭିଷେକ ପୂର୍ବରୁ, ନହେଲେ ମୋର ବନ୍ଦ ହେବନି ମୋର ଟ୍ରେନ୍, ଭଗବାନ କଥା। ତେଣୁ ଏହିଭଳି ଭାବରେ ଭଗବାନ ପ୍ରତି ଯୁଗରେ ଆସନ୍ତି। ଶୁକ୍ଳ ସତ୍ୟ ଯୁଗରେ ଭଗବାନ ଶୁକ୍ଳବର୍ଣ୍ଣରେ ଆସନ୍ତି, କୃତେ ଯଧ୍ୟାୟତି ବିଷ୍ଣୁ ଧ୍ୟାନ ଧର୍ମ ସ୍ଥାପନ କରିଛନ୍ତି। ତୃତୀୟ ଯୁଗରେ ଭଗବାନ ଆସନ୍ତି ଜଗତ ମକ୍ଷେଇ, ଯଜ୍ଞ ଯେଉଁ ରହିଛି ସେ ଯଜ୍ଞକୁ ସ୍ଥାପନ କରି ଯଜ୍ଞ ଧର୍ମ ସ୍ଥାପନ କରନ୍ତି। କିନ୍ତୁ ଭଗବାନ ଦ୍ୱାପର ଯୁଗରେ ଭଗବାନ ଯେଉଁ ରହିଛନ୍ତି ତ ଦ୍ୱାପରେ ପରିଚର୍ଯ୍ୟାୟାମ ମନ୍ଦିରରେ ଯେଉଁ ପୂଜାପୂଜି ହେଉଛି ଦ୍ୱାପର ଯୁଗର ପଦ୍ଧତି। କିନ୍ତୁ କଳି ଯୁଗରେ ଭଗବାନ ଯେଉଁ ଆସନ୍ତି ନାମ କୀର୍ତ୍ତନ କଳୌତ ହରିକୀର୍ତ୍ତନାଥ, ଏଇଭଳି ଭାବରେ ଭଗବାନ ନାମ କୀର୍ତ୍ତନ କରିବା ପାଇଁ ଆସନ୍ତି। ତେଣୁ ଏସବୁ କୁହାଯାଇଛି, ଏସବୁ କଥା ଦେବତାମାନେ ସ୍ତୁତି କରିଛନ୍ତି। ଯେଉଁ କଳିଯୁଗେ ବିପ୍ର ରୂପେ ଧରି ପିତ ବର୍ଣ୍ଣ ବୁଝାବାରେ ବେଦ ଗୋପ୍ୟ ସଂକୀର୍ତ୍ତନ ଧର୍ମ, କଳିଯୁଗର ଯେଉଁ ଯୁଗ ଧର୍ମ ନାମ ସଂକୀର୍ତ୍ତନ ଏଇଟା ଶାସ୍ତ୍ରରେ ରହିଛନ୍ତି, କିନ୍ତୁ ମହାପ୍ରଭୁ ଆସିକି ସେଇଟା ସ୍ଥାପନ କଲେ। ମହାପ୍ରଭୁଙ୍କୁ ଆସିବା ପୂର୍ବରୁ ଯେ ଏଥିରେ ନଥିଲା ଶାସ୍ତ୍ରରେ ନଥିଲା ତା ନୁହଁ, କିନ୍ତୁ ମହାପ୍ରଭୁ ଆସିକି ସେଇଟାକୁ ସ୍ଥାପନ କଲେ। ମହାପ୍ରଭୁ ଆସିବା ପୂର୍ବରୁ ଲୋକମାନେ ଜାଣିନଥିଲେ କଳିଯୁଗର ଯୁଗ ଧର୍ମ ଯେ ନାମ କୀର୍ତ୍ତନ। ବର୍ତ୍ତମାନ ମଧ୍ୟ ମହାପ୍ରଭୁ ଆସିକରି 535 ବର୍ଷ ହୋଇଗଲା, 36 ବର୍ଷ ଆରମ୍ଭ ହେଲା ଆଜିଠାରୁ। ତେଣୁ ଆପଣମାନେ ନେବେ ଆମଠାରୁ କ୍ୟାଲେଣ୍ଡର ନେବେ, ନୂଆ ବର୍ଷ ଆରମ୍ଭ ହେଲା, ନୂଆ କ୍ୟାଲେଣ୍ଡର ସବୁ ଦିଆଯିବ। ତେଣୁ ଆମେ ଆନନ୍ଦବର୍ଷନ ପ୍ରଭୁ ପ୍ରଦାନ କରିବେ ଆପଣମାନଙ୍କୁ। ତେଣୁ ଏ ଯେଉଁ ରହିଛନ୍ତି ନୂଆ ବର୍ଷ ନୂତନ ଗୌରବ ଅବଦ ଆରମ୍ଭ ହେଲା 536ତମ ଅବଦ। ତେଣୁ ଏଇ ଯେଉଁ ଆସିଲେ ଭଗବାନ ଆସିବେ କଳିଯୁଗରେ, କ'ଣ କଳିଯୁଗର ଯୁଗ ଧର୍ମ ଯେ ନାମ କୀର୍ତ୍ତନ ଲୋକମାନେ ଜାଣନ୍ତି ନାହିଁ, କିନ୍ତୁ ଶାସ୍ତ୍ରରେ ସେ କଥା ରହିଛି। ଆମର ବିଭିନ୍ନ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ବିଶେଷ ଭାବରେ କଳିଯୁଗର ଯେଉଁ ଯୁଗ ପାଇଁ ଯେଉଁ ଅନୁମୋଦିତ ଉପନିଷଦ କଳିଚନ୍ଦରଣୀ ଉପନିଷଦ ସେଥିରେ କୁହାଯାଇଛି ହରେ କୃଷ୍ଣ
ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ
ଇତି ଷୋଡ଼ଶକମ୍ ନାମ କାଳୀ କଳମଶ ନାଶନ ନାତ୍ର ପରତର୍ପାୟ ସର୍ବବେଦେଷୁ ଦୃଶ୍ୟତେ। ଏ ଷୋଳଟି ନାମ ଇଏ ହେଉଛି କଳି କଳମଶ ନାଶନ, କଳିଯୁଗରେ ଯେଉଁ କଳମଶ ରହିଛି ବା ଦୋଷ ସବୁ ରହିଛି ଭାଗବତ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ସମୁଦ୍ର ଭଳି ରହିଛି, କିନ୍ତୁ ଏସବୁ କଳମଶକୁ ଧ୍ୱଂସ କରିଦେବ ନାଶ କରିଦେବ ଏଇ କେବଳ ଭଗବାନଙ୍କ ନାମ, ଏଇ ଷୋଳଟି ନାମ ନାତ୍ର ପରତର ପାହାୟ। ଯଦି ଜଣେ କହିବ ହଁ ଆଉ କିଛି ଅନ୍ୟ ନାମ ଥିବ ଦେଖୁନାହାନ୍ତି ଟିକେ, ନା ନା ଆଉ କିଛି ନାହିଁ, ନାତ୍ର ପରତର ପାହାୟ ଆଉ କୌଣସି ଉପାୟ ନାହିଁ, ନା ସବୁ ଟିକେ ଦେଖନ୍ତୁ ଭଲ ଭାବରେ, ନା ସର୍ବବେଦେଷୁ ଦୃଶ୍ୟତେ ସମସ୍ତ ବେଦ ଯେତେ ଲକ୍ଷ ଲକ୍ଷ ଶ୍ଳୋକ ରହି ସବୁ ବେଦରେ ଦେଖିଯାଇଛୁ ଆମେ, କୌଣସି ବେଦରେ ଆଉ ନାହିଁ ଆଠାରୁ ଉନ୍ନତର ଉପାୟ ନାହିଁ, ସର୍ବବେଦେଷୁ ଦୃଶ୍ୟତେ। ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ସୁଖଦେବ ଗୋସ୍ୱାମୀ କହିଛନ୍ତି ବ୍ରହ୍ମା ନିଜେ ଏ ସମସ୍ତ ବେଦକୁ ତିନି ଥର ଅନୁଧ୍ୟାନ କଲେ, କୁହାଯାଇଛି ବ୍ରହ୍ମା ତ୍ରିରୁକ୍ଷ ଅନୁଖ୍ୟା ନାତ୍ର, ଏଇ ଯେଉଁ କହିଛନ୍ତି ସେ କଥାଟି ଭାଗବତ ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ କୁହାଯାଇଛି ଯେ ଆଠାରୁ ଆଉ କିଛି ଉନ୍ନତ ରୂପାୟ ନାହିଁ, ଭଗବାନ ବ୍ରହ୍ମା ନିଜେ ସବୁ ବେଦକୁ ଅନୁଧ୍ୟାନ କଲେ, ଥରେ ନୁହଁ ଦୁଇ ଥର ନୁହଁ ତିନି ଥର ଅନୁଧ୍ୟାନ କଲେ, ତିନି ଥର ଅନୁଧ୍ୟାନ କରିକିରି ଅନ୍ତିମରେ ସେ ଗୋଟିଏ ତତ୍ତ୍ୱ ଜାଣିଲେ ଭଗବାନ ପ୍ରତି ଯେଉଁ ସେ ଭକ୍ତି କରିବା ପ୍ରେମ କରିବା ଏ ହେଉଛି ଶ୍ରେଷ୍ଠ ତତ୍ତ୍ୱ, ଏଇ ଭଗବାନ ନାମ ମାଧ୍ୟମରେ ସେଇଟା ପ୍ରାପ୍ତ ହେବା ଆମେ ବର୍ଣ୍ଣନା କରାଯାଇଛି। ତେଣୁ ମହାପ୍ରଭୁ ଆସି ସେଇଟା ସ୍ଥାପନ କଲେ, ବହୁତ ଆମେ ଆଲୋଚନା କରୁଥିଲୁ 11 ଦିନ ଧରି ଆଲୋଚନା କରୁଥିଲୁ, ଆଜି ଦ୍ୱାଦଶ ଦିବସରେ ମଧ୍ୟ ଆଲୋଚନା କଲୁ, ବିଶେଷ ଭାବରେ ଯେଉଁ ଓଡ଼ିଶାକୁ ଯେଉଁ ଆସିଲେ ସେସବୁ ସେ ପ୍ରକାଶ କରିଛନ୍ତି, ଯେଉଁ କଳିଯୁଗର ଯୁଗ ଧର୍ମ ହେଉଛି ନାମ କୀର୍ତ୍ତନ ସେଇଟାକୁ ସେ ପ୍ରକାଶ କରିଛନ୍ତି। ବିଶିଷ୍ଟ ବିଶ୍ରେଷ୍ଟ ସେହି ସମୟରେ ଥିଲେ, ବହୁତ ଧାର୍ମିକ ନେତା ସବୁ ଥିଲେ, ସାର୍ବଭୌମ ଭଟ୍ଟାଚାର୍ଯ୍ୟ ପ୍ରକାଶାନନ୍ଦ ସରସ୍ୱତୀ ଇତ୍ୟାଦି, ସେସବୁକୁ ତାଙ୍କୁ ସବୁ ଆଲୋଚନା କରିକିରି ଏହି ଯୁଗଧର୍ମକୁ ସ୍ଥାପନ କଲେ। କଳିଯୁଗ ଯୁଗଧର୍ମ ହେଉଛି ନାମ କୀର୍ତ୍ତନ, ସେଇଟା ସ୍ଥାପନ କରିଛନ୍ତି। ଆମେ ସବୁ ଆଲୋଚନା କରୁଥିଲେ ସେ ସବୁ କଥା। ତେଣୁ ଇଏ କୃଷ୍ଣ ମହାପ୍ରଭୁ ଆସିକରି ସେଇଟାକୁ ସ୍ଥାପନ କଲେ ମଧ୍ୟ 536 ବର୍ଷ ହେଇଗଲା, କିନ୍ତୁ ତଥାପି ସମସ୍ତେ ଜାଣୁନାହାନ୍ତି। ଭାଗବତ ବିକାଶ ଖଣ୍ଡ ପଞ୍ଚମ ଅଧ୍ୟାୟରେ ଗୋଟେ ଶ୍ଳୋକଟି ଅଛନ୍ତି, ଏ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ସେଥିପାଇଁ ମୋତେ କହିବାକୁ ପଡ଼ୁଛି ଯେ କୃଷ୍ଣ ବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗ ପାଙ୍ଗାସ୍ତ୍ର ପାର୍ଷଦମ ଯଜ୍ଞ ସଂକୀର୍ତ୍ତନ ପ୍ରାୟ ଯଜନ୍ତି ସୁମେଧସ। କଳିଯୁଗରେ ଯେଉଁ ଅନୁବଦ୍ଧ ପନ୍ଥା, ଏ କଳିଯୁଗର ଯୁଗଧର୍ମ ହେଉଛି ନାମ ସଂକୀର୍ତ୍ତନ। ଏଇ ମହାପ୍ରଭୁ ଯେଉଁ ଆସିଲେ ଇଏ ତା'ର ପ୍ରମାଣ, ସବୁବେଳେ ତାଙ୍କର ମୁଖରେ କୃଷ୍ଣ ସବୁବେଳେ ଉଚ୍ଚାରିତ ହେଉଥିବ ଏବଂ ତାଙ୍କର ଶରୀର ରଙ୍ଗ ହେଉଛି ପୀତବର୍ଣ୍ଣ, ଏବଂ ସେ ଯେତେବେଳେ ଆସନ୍ତି ଏକୁଟିଆ ଆସନ୍ତି ନାହିଁ, ତାଙ୍କର ଅଙ୍ଗ ଉପାଙ୍ଗ ଅସ୍ତ୍ର ପାର୍ଶ୍ୱଦମାନଙ୍କ ସହିତ ଆସନ୍ତି। ସେ ହେଉଛନ୍ତି ପଞ୍ଚତତ୍ତ୍ୱ, ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀ ଅଦ୍ୱୈତ ଗଦାଧର ଶିବାସ ଆଦି ଗୌରଭକ୍ତବୃନ୍ଦ, ଏ ପଞ୍ଚତତ୍ତ୍ୱ ଏମାନେ ଆସନ୍ତି। ତେଣୁ ଇଏ ତାଙ୍କର ଅସ୍ତ୍ର, କୌଣସି ଅନ୍ୟ ଯୁଗରେ ବିଭିନ୍ନ ଅସ୍ତ୍ର ସବୁ ଧାରଣ କରିଥିଲେ, କିନ୍ତୁ ଯେମିତି ଭଗବାନ କହିଲେ ଅସ୍ତ୍ର ଧାରଣ କରିବି ନାହିଁ ମହାଭାରତ ଯୁଦ୍ଧରେ, ସେଇଭଳି ଭାବରେ ଭଗବାନ ଶପଥ ନେଇଥିଲେ ଆଉ ଅସ୍ତ୍ର ଧାରଣ କରିବି ନାହିଁ। ଇଏ ତାଙ୍କର ଅସ୍ତ୍ର ହେଉଛି ମହାମନ୍ତ୍ର। ଏହି ମହାମନ୍ତ୍ରରେ ସମସ୍ତ ଯେଉଁ ଅସୁର ସ୍ୱଭାବ ସବୁ ଆମର ରହିଛି, ସେ ଅସୁର ସ୍ୱଭାବକୁ ନଷ୍ଟ କରିଦେଲେ ମହାପ୍ରଭୁ। ତେଣୁ ଭଗବାନ ଯେଉଁ ଆସିଲେ ଏ ଯୁଗଧର୍ମକୁ ସ୍ଥାପନ କଲେ, ତେଣୁ ଏ ପ୍ରଥମେ ତାଙ୍କର ପିତାମାତାଙ୍କୁ ଆଶ୍ରୟ କରି ଆସିଲେ। ତେଣୁ ଏଇଠି କୁହାଯାଉଛି ଏହିଭଳି ଭାବରେ ଦେବତାମାନେ ସ୍ତୁତି କରନ୍ତି, ଗର୍ଭରେ ଥିଲାବେଳେ ଦେବତାମାନେ ସବୁ ସ୍ତୁତି କରନ୍ତି। ଏହିଭଳି ଭାବରେ ଭଗବାନ କୃଷ୍ଣ ଯେଉଁ ରହିଥିଲେ ମାଆଙ୍କ ଗର୍ଭରେ 8 ମାସ ରହିଥିଲେ, 8 ମାସ ଥିଲେ ମାଆଙ୍କ ଗର୍ଭରେ। ଆଚାର୍ଯ୍ୟମାନେ କହନ୍ତି କାହିଁକି ନା କଂସକୁ ବଞ୍ଚନା କରିବା ପାଇଁ, କଂସ ସବୁଦିନ କ୍ୟାଲେଣ୍ଡର ମାରୁଥିଲା, ଗୋଲ୍ ମାରୁଥିଲା କେବେ ଆସିବ 10।